ಸಶೈವಾಭ್ಯನ್ಯಂತ
ತತ್ಪರಿ ಶಂಖ ಶಂಖಮಾನ ಚ ಮಧ್ಯ ಭೇಜ್ಯಃ ಭೇರಿ ಚ ಏವಂ ಪಣವಾನಕ ತುರಿ ಏವಂ ನಾಗ ನಗರ ಗೋಮುಖ ಸಿಂಗ ಸಹಸಾ ಹಠಾತ್ ಏವ ನಿಶ್ಚಿಂತ ಭಾವೆ ಅಭ್ಯಹನಂತ ಏಕ ಸಮಯ ಬಾಜಿ ಉಠಿ ಸಹ ತಹಾ ಶಬ್ದ ಏಕತ್ರ ಧ್ವನಿ ತುಮುಳ ತುಮುಳ ಅಭವತ್ ହେଲା ଶ୍ରୀଗୁରୁନ୍ଦ ଶ୍ରୀଶ୍ରୀମଦ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କର ଇଂରାଜୀରେ ଏବଂ ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜଙ୍କ ଓଡ଼ିଆରେ ତତ୍ପରେ ଶଙ୍ଖ ଭେରି ତୁରି ନାଗରା ଏବଂ ସିଙ୍ଘା ଆଦି ହଠାତ୍ ବାଜି ଉଠିଲା ଏବଂ ସମସ୍ତଙ୍କର ଏକତ୍ର ସ୍ୱର ବା ଧ୍ୱନି ପ୍ରକାଣ୍ଡ ହୋଇଉଠିଲା ଏ ଶୋକରେ ପ୍ରଭୁପାଦ ମହାରାଜଙ୍କୁ ଭାରତ ଦେଇନାହାନ୍ତି ତେଣୁ ଆମେ ପରବର୍ତ୍ତୀ ଶୋକ ପାଠ କରିବା ତଥା ଶ୍ୱେତେ ହେଇ ଚୁତେଇ ମହତି ଚନ୍ଦ୍ର ସ୍ଥିତ ମାଧବ ପାଣ୍ଡବସ୍ତୈବ ଦିବ୍ୟ ଶଙ୍ଖ ପ୍ରଦନ୍ନତୁ ଅର୍ଥ ହେଲା ଅନ୍ୟ ପକ୍ଷରେ ଉଭୟ ଭଗବାନ ଶ୍ରୀକୃଷ୍ଣ ଓ ଅର୍ଜୁନ ଶ୍ୱେତ ଅଶ୍ୱଯୁକ୍ତ ଏକ ବିରାଟ ରଥ ଉପରେ ବସି ସେମାନଙ୍କର ଦିବ୍ୟ ଶଙ୍ଖ ବଜାଇଲେ ଏ ଶୋକରେ ଭାରତରେ ଶ୍ଳୋକପାଦ କହୁଛନ୍ତି ଯେ ବିଷ୍ଣୁଦେବ ଯେଉଁ ଶଙ୍ଖ ବଜାଇଲେ ସେ ଶଙ୍ଖ ସହିତ ତୁଳନା କରି କୁହାଯାଉଛି ଯେ କୃଷ୍ଣ ଓ ଅର୍ଜୁନଙ୍କ ହାତରେ ଥିବା ଶଙ୍ଖ ଦିବ୍ୟ ଶଙ୍ଖ ଅଟେ କିନ୍ତୁ ଭୀଷ୍ମଙ୍କର ଶଙ୍ଖ ଦିବ୍ୟ ଶଙ୍ଖ ନୁହେଁ ଦିବ୍ୟ ଶଙ୍ଖ ନାଁ ଧ୍ୱନିରୁ ଏହା ସୂଚନା ମିଳୁଛି ଯେ ଅନ୍ୟ ପକ୍ଷରେ ବିଜୟର ଆଶା ନାହିଁ କାରଣ କୃଷ୍ଣ ପାଣ୍ଡବମାନଙ୍କ ପକ୍ଷରେ ଅଛନ୍ତି ଜୟସ୍ତୁ ପାଣ୍ଡୁପୁତ୍ରେଣା ଜୟସାମ ପକ୍ଷେ ଜନାର୍ଦ୍ଦନ ଅର୍ଥାତ୍ ପାଣ୍ଡୁପୁତ୍ରମାନଙ୍କ ସଦୃଶ ବ୍ୟକ୍ତିମାନଙ୍କ ପକ୍ଷରେ ବରାବର ବିଜୟ ଥାଏ କାରଣ ଭଗବାନ ଶ୍ରୀକୃଷ୍ଣ ସେମାନଙ୍କ ସହିତ ଥାଆନ୍ତି ଯେତେବେଳେ ଯେଉଁଠାରେ ଭଗବାନ ଥାଆନ୍ତି ସେଠାରେ ଲକ୍ଷ୍ମୀଦେବୀ ମଧ୍ୟ ଥାଆନ୍ତି କାରଣ ଲକ୍ଷ୍ମୀଦେବୀ ତାଙ୍କର ସ୍ୱାମୀଙ୍କୁ ଛାଡ଼ି ଏକାକୀ ରହନ୍ତି ନାହିଁ ବିଜୟ ଓ ଭାଗ୍ୟଲକ୍ଷ୍ମୀ ଅର୍ଜୁନଙ୍କୁ ଅପେକ୍ଷା କରୁଛନ୍ତି କାରଣ ଏହା ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ଦିବ୍ୟ ଶଙ୍ଖ ନାମରେ ସୂଚିତ ହେଉଛି ଏତଦ୍ବ୍ୟତୀତ କୃଷ୍ଣ ଓ ଅର୍ଜୁନ ଏ ଦୁଇ ସଖା ଯେଉଁ ରଥ ଉପରେ ବସିଥିଲେ ତାହା ଅଗ୍ନିଦେବ ଅର୍ଜୁନଙ୍କୁ ପ୍ରଦାନ କରିଥିଲେ ଏବଂ ଏଥିରୁ ସୂଚିତ ହେଉଥିଲା ଯେ ତ୍ରିଭୁବନ ମଧ୍ୟରେ ଏ ରଥ ଯେଉଁଠାରେ ଟଣାଣିବ ସେଠାରେ ତାହା ଚତୁର୍ଦିଗ ଜୟ କରିବାକୁ ସକ୍ଷମ ହେବ ତେଣୁ ଆଜି ଆମର ଏଇ ଭଗବତ ଗୀତା କ୍ଲାସ୍ରେ ଉପସ୍ଥିତ ସମସ୍ତ ଭକ୍ତବୃନ୍ଦ ଏବଂ ମାତୃବୃନ୍ଦକୁ ଆମେ ଆମର ଏଇ ଭକ୍ତିଭାନ୍ତ ଭକ୍ତି ଭକ୍ତିଭାନ୍ତ ଇନଷ୍ଟିଚ୍ୟୁଟ୍ ବୁର୍ଲା ଚାକ ତରଫରୁ ସ୍ୱାଗତ ଜଣାଉଛୁ ଆପଣମାନେ ପ୍ରାୟ ସମସ୍ତେ ସବୁବେଳେ ଶ୍ରବଣ କରୁଛନ୍ତି ଭଗବତ ଗୀତା ନାଇଁକି ନୂଆ ଆସିଛୁ ସମସ୍ତେ ସବୁବେଳେ ଶ୍ରବଣ କରୁଛନ୍ତି ସମସ୍ତେ ଏଠି ସବୁବେଳେ ରେଗୁଲାର ଶ୍ରବଣ କରୁଛନ୍ତି ନା ନୂଆ ଆପଣ ଭଳି ଆମେ ମଧ୍ୟ ନୂଆ ଆଜି ଆସିଛୁ ଏଠି ବକ୍ତା କାରଣ ଆମର ମନେ ପଡ଼ୁଛି ଆମେ ବହୁତ ବର୍ଷେ ଖଣ୍ଡେ ତଳେ ଆମେ ଆସିଥିଲୁ ଏ ସନ୍ଡେ ପ୍ରୋଗ୍ରାମରେ ଯୋଗ ଦେଇଥିଲୁ ଏବଂ ସେଦିନ ଆମେ ଯେଉଁ ଶୋକଟି ଆବୃତ୍ତି କରିଥିଲୁ ଆଜି ମଧ୍ୟ ସେହି ଶୋକଟି ଆମେ ଆବୃତ୍ତି କରିବା ବର୍ତ୍ତମାନ ଏଇ ଆପର ଶୋକଟି ଯାହା ହଉ ଆମର ଏଠାରେ ଏଇ ଯେଉଁ ବୋକାମୁଣ୍ଡି ଆମର ଏଇ କେନ୍ଦ୍ରରେ ଯଦିଓ ଇଏ ମାନେ ଏତେ ଲୋକ ଏଠି ବିଶେଷ ଭାବରେ ନାହାନ୍ତି ତଥାପି ଆମର ଶ୍ରୀଶ୍ରୀମଦ ଭକ୍ତି ସଦାନନ୍ଦ ସ୍ୱାମୀ ମହାରାଜଙ୍କ କୃପାରୁ ଆମର ଏଇଠି ଏଇ ଅନୁଷ୍ଠାନଟି ଗଢ଼ି ଉଠିଛି ଏବଂ ବହୁତ ଦ୍ରୁତଗତିରେ ଉନ୍ନତି କରିଚାଲିଛି ତେଣୁ ସମସ୍ତ ଭକ୍ତବୃନ୍ଦ ଯେଉଁମାନେ ଏଠାରେ ଉପସ୍ଥିତ ରହୁଛନ୍ତି ସେମାନେ ନିଶ୍ଚିତ ଭାବରେ ମହାରାଜଙ୍କ କୃପା ପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ସେ ରାମ ଲକ୍ଷ୍ମଣ ସୀତା ହନୁମାନଙ୍କର ମଧ୍ୟ କୃପା ପ୍ରାପ୍ତ ହେବେ ତେବେ ଆଜି ଆମର ଏଇ ଭଗବତ ଗୀତା କାର୍ଯ୍ୟକ୍ରମ ପ୍ରଥମ ଅଧ୍ୟାୟରୁ ଆରମ୍ଭ ହେଉଛନ୍ତି ଏହି ପ୍ରଥମ ଅଧ୍ୟାୟର ଶୀର୍ଷକ ହେଉଛନ୍ତି ଅର୍ଜୁନ ବିଷାଦ ଯୋଗ ଅର୍ଜୁନ ଯଦିଓ ଯୁଦ୍ଧ କରିବା ପାଇଁ ବହୁତ ଆଗରୁ ଚାହିଁଛନ୍ତି ଯୁଦ୍ଧ କରିବାକୁ କୁରୁମାନଙ୍କୁ କୌରବମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ। କିନ୍ତୁ ଏଠି ଯେତେବେଳେ କାରଣ ପୂର୍ବରୁ ମଧ୍ୟ ଅର୍ଜୁନ ଯୁଦ୍ଧ କରିଛନ୍ତି, ଆପଣ ମନେ ଥିବ ଯେ ଯେତେବେଳେ ପାଣ୍ଡବମାନେ ଛଦ୍ମବେଶରେ ଥିଲେ ତାଙ୍କର ମାନେ କାହିଁକି ନା ତାଙ୍କର ଯେଉଁ ସେ ଯେଉଁ ହାରିଗଲେ ପୋଷାକରେ ହାରିଗଲେ ତାର ସର୍ତ୍ତ ଅନୁସାରେ 12 ବର୍ଷ ବନବାସ କରିବେ ଏବଂ 1 ବର୍ଷ ଅଜ୍ଞାତବାସ କରିବେ। ଏବଂ ସେଇ 1 ବର୍ଷ ଅଜ୍ଞାତବାସରେ ମଧ୍ୟ କୌରବମାନେ ବହୁତ ଚେଷ୍ଟା କଲେ ତାଙ୍କୁ ଖୋଜି ବାହାର କରିବା ପାଇଁ, କାରଣ ଯଦି ସେ ଅଜ୍ଞାତବାସ ସମୟରେ ଯଦି ଧରା ପଡ଼ିଯିବେ ପୁଣି 12 ବର୍ଷ ତାଙ୍କୁ ବନବାସ ଭୋଗ କରିବାକୁ ପଡ଼ିବ। ତେଣୁ ସେମାନେ ବହୁତ ଚେଷ୍ଟା କଲେ କିନ୍ତୁ ଅନ୍ତିମରେ ସେମାନେ ସଫଳ ହେଇପାରିଲେ ନାହିଁ। କିନ୍ତୁ ଯେତେବେଳେ ସେମାନେ ଅନ୍ତିମ ଦିନ ମାନେ 3 ବର୍ଷର ଅନ୍ତିମ ଦିବସରେ ସେମାନେ ଜାଣିପାରିଲେ ଏମାନେ ହେଉଛନ୍ତି ପାଣ୍ଡବ ବୋଲି, ବିରାଟ ରାଜାଙ୍କର ପାଖରେ ସେମାନେ ଥିଲେ, 5 ଜଣ ଭାଇ ଛତ୍ରବେଶରେ ଥିଲେ ଏବଂ ତାଙ୍କର ପତ୍ନୀ ଦ୍ରୌପଦୀ ମଧ୍ୟ ସେଠାରେ ଥିଲେ ଏବଂ ତାଙ୍କୁ ସେମାନେ ଜାଣିପାରିଲେ ଯେ ଏମାନେ ହେଉଛନ୍ତି ପାଣ୍ଡବ ବୋଲି ଏବଂ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ମଧ୍ୟ ଆସି ପହଞ୍ଚିଗଲେ। ଏବଂ ସେହି ସମୟରେ ବିରାଟଙ୍କର ରାଜା ବିରାଟ ରାଜାଙ୍କର ଯେ ପୁତ୍ର ଉତ୍ତର ଉତ୍ତର ସେ ବହୁତ ଭାସ୍ପଟ ମାରୁଥିଲେ ଯୁଦ୍ଧ କରିବା ପାଇଁ, କିନ୍ତୁ ଯେତେବେଳେ ଦେଖିଲେ ସେ ଉତ୍ତର କହିଲେ ମୋର ତ କେହି ନାହାନ୍ତି ସାରଥି କେହି ନାହାନ୍ତି, ନହେଲେ ମୋର ଯଦି ସାରଥି ଥାନ୍ତେ ତାହେଲେ ମୁଁ ଏଇ ସମୟ ଏମାନଙ୍କୁ ସବୁ ଯୁଦ୍ଧରେ ହରାଇ ଦେଇଥାନ୍ତି। କୌରବମାନେ ସମସ୍ତେ ଯାଇ ସେଠି ପହଞ୍ଚିଛନ୍ତି ଯୁଦ୍ଧ କରିବା ପାଇଁ, କର୍ଣ୍ଣ ମଧ୍ୟ ଯାଇଛନ୍ତି, ଦ୍ରୋଣ ମଧ୍ୟ ଯାଇଛନ୍ତି, ଭୀଷ୍ମଦେବ ମଧ୍ୟ ଯାଇଛନ୍ତି। କିନ୍ତୁ ଅର୍ଜୁନ ଠିକ ଅର୍ଜୁନ କହିଲେ ଅର୍ଜୁନ ସେଠି ବୃହନ୍ନଳା ହିସାବରେ ଥିଲେ, ବୃହନ୍ନଳା ହିସାବରେ ମାନେ ନପୁଂସକ ହିସାବରେ ସେ ସେଠାରେ କାର୍ଯ୍ୟ କରୁଥିଲେ ଏବଂ ଉତ୍ତରା ଯିଏ ଅଛନ୍ତି ବିରାଟ ରାଜାଙ୍କର ଯେ କନ୍ୟା ଉତ୍ତରାଙ୍କୁ ସେ ସଙ୍ଗୀତ ଶିକ୍ଷା ପ୍ରଦାନ କରୁଥିଲେ ଏବଂ ସେ ରାଜି ହେଲେ ଯେ ଠିକ ଅଛି ମୁଁ ତମର ରଥର ସାରଥି ହେବି ଏବଂ ତମେ ଯୁଦ୍ଧ କରିବାକୁ ଚାଲ। ଏଇଭଳି ଭାବରେ ରାଜି ଯେତେବେଳେ ଗଲେ ଯେତେବେଳେ ଉତ୍ତର ଦେଖିଲେ ଉତ୍ତର ମାନେ ରାଜପୁତ୍ର ଦେଖିଲେ ବିରାଟ କୌରବ ସୈନ୍ୟ ତାଙ୍କୁ ଦେଖି ସେ ଡରି ଯାଇଛନ୍ତି, ଯୁଦ୍ଧ କରିବାକୁ ଚାହିଁନା। କିନ୍ତୁ ବୃହନ୍ନଳ ହିସାବରେ ଅର୍ଜୁନ ତାଙ୍କୁ କହିଲେ ଯେ କ୍ଷତ୍ରିୟର ଧର୍ମ ହେଉଛି ଯୁଦ୍ଧ କରିବା, ଆମର କୁହାଯାଇଛି ଭଗବତ ଗୀତାର 8ଶ୍ଳୋକରେ ବର୍ଣ୍ଣନା କରାଯିବ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟା ଶୂଦ୍ର ଏମାନଙ୍କର ସବୁ ଧର୍ମ ସବୁ ରହିଛି। ଯେଉଁ କ୍ଷତ୍ରିୟ ଧର୍ମ ହେଉଛି ଶୌର୍ଯ୍ୟ ତେଜ ଧୃତି ଦାକ୍ଷ୍ୟ ଯୁଦ୍ଧ ଚାପି ଅପଳାୟନ ଦାନ ମିଶ୍ର ଭାବଶ୍ୟ କ୍ଷତ୍ର କର୍ମ ସ୍ୱଭାବ। ଯୁଦ୍ଧରେ ପଳାୟନ କରିବାଟା ସେ କ୍ଷତ୍ରିୟର ସ୍ୱଭାବ ନୁହଁ, ଯୁଦ୍ଧରେ ସେ ମରିଯିବ ଯେ କିନ୍ତୁ ସେ ଯୁଦ୍ଧରୁ ପଳାୟନ କରିବେ ନାହିଁ, ଇଏ ହେଉଛି ମାନେ କ୍ଷତ୍ରିୟର ପ୍ରବୃତ୍ତି କ୍ଷତ୍ରିୟ ଧର୍ମ। ତେଣୁ ଅର୍ଜୁନ ତ ସେ କଥା ବୃହନ୍ନଳା ବୁଝେଇଲେ, କିନ୍ତୁ ବୃହନ୍ନଳା ରଥ ଛାଡ଼ି ପଳେଇ ଯାଉ ଯେତେବେଳେ ଯାଉଛନ୍ତି ତେଣୁ ବାଧ୍ୟ ତାଙ୍କୁ ଅର୍ଜୁନ ଜବରଦସ୍ତି ଆଣି ବସେଇ କହିଛନ୍ତି ତମେ ସାରଥିବ ମୁଁ ବର୍ତ୍ତମାନ ଯୁଦ୍ଧ କରିବି, କହିକି ସେ ଗୋଟେ ଯେଉଁ ବୃକ୍ଷରେ ସମସ୍ତେ ତାଙ୍କର ସବୁ ଅସ୍ତ୍ରମାନଙ୍କୁ ସବୁ ଲୁଚେଇକି ରଖିଥିଲେ ସେ ଅସ୍ତ୍ରମାନଙ୍କୁ ସେଠୁ ଆଣିକରି ଯାଇକି ଯୁଦ୍ଧ କରିଛନ୍ତି। କୌରବମାନଙ୍କ ମଧ୍ୟରେ ଯୁଦ୍ଧ ସେ ବହୁତ ସମୟରେ କରିଛନ୍ତି କିନ୍ତୁ ସେଥିପାଇଁ ସେ ମୋହଗ୍ରସ୍ତ ହେଇନାହାନ୍ତି। କିନ୍ତୁ ଏଇଠାରେ ଆମେ ଦେଖିବା ଏଇ ଯୁଦ୍ଧରେ ମହାଭାରତ ଯୁଦ୍ଧରେ କୌରବମାନଙ୍କ ବିରୁଦ୍ଧରେ ଯେତେବେଳେ ଯୁଦ୍ଧ ହେଉଛି ମହାଭାରତ ମାନେ କେଉଁଠି ହେଉଛି କୁରୁକ୍ଷେତ୍ରରେ ସେଠି ତାଙ୍କର ମୋହ ଆସି ତାଙ୍କର ବିଷାଦ ଆସିଯାଇଛି, ସେ ଯୁଦ୍ଧ କରିବାକୁ ଚାହୁଁନାହାନ୍ତି। ତେଣୁ ଏଇ ପ୍ରଥମ ଅଧ୍ୟାୟ ଶୀର୍ଷକ ହେଉଛି ଅର୍ଜୁନ ବିଷାଦ ଯୋଗ, କାରଣ ଭଗବାନ ଚାହୁଁଛନ୍ତି ଅର୍ଜୁନଙ୍କ ମାଧ୍ୟମରେ ଆମେ ସମସ୍ତଙ୍କୁ ପତିତ ଜୀବ ଆମେ ସବୁ ବଦ୍ଧ ଜୀବ ଆମେ ସବୁକୁ ଭଗବାନଙ୍କ ସମୁଦ୍ର ଜ୍ଞାନ ପ୍ରଦାନ କରିବା ପାଇଁ ସେ ଅର୍ଜୁନକୁ ବିଷାଦଗ୍ରସ୍ତ କରାଇଛନ୍ତି। ତେଣୁ ଅର୍ଜୁନ ଭଗବାନଙ୍କର ଭକ୍ତ, ତେଣୁ ଭଗବାନ ଯେତେବେଳେ ଚାହୁଁଛନ୍ତି ଯୁଦ୍ଧ କରିବା ପାଇଁ ଅର୍ଜୁନ ତାଙ୍କର ମନା କରିବାର କୌଣସି ପ୍ରଶ୍ନ ନଥିଲା। କିନ୍ତୁ ଭଗବାନଙ୍କର ଏଭଳି ଭାବରେ ବ୍ୟବସ୍ଥାରେ କରାଯାଇଛି ଯାହାଦ୍ୱାରା କି ଅର୍ଜୁନ ବିଷାଦଗ୍ରସ୍ତ ହୋଇଛନ୍ତି। ତେଣୁକରି ଏଠାରେ ସବୁ ବର୍ଣ୍ଣନା କରାଯାଉଛି, ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି କିଭଳି ଅର୍ଜୁନ ତାଙ୍କର ବନ୍ଧୁବାନ୍ଧବ ଇତ୍ୟାଦିମାନଙ୍କୁ ଦେଖି ସେ ମୋହଗ୍ରସ୍ତ ବିଷାଦଗ୍ରସ୍ତ ହୋଇଛନ୍ତି ଏବଂ ଯୁଦ୍ଧ କରିବା ପାଇଁ ରାଜି ହୋଇନାହାନ୍ତି। ତେଣୁ ସେହି ପୃଷ୍ଠଭୂମିରେ ଭଗବାନ ତାଙ୍କୁ ଏହି ଭଗବତ ଗୀତାର ଜ୍ଞାନ ପ୍ରଦାନ କରିଛନ୍ତି। ତେଣୁ ଏଠି ଆମେ ଦେଖିବା ବିପକ୍ଷ ବିଷୟରେ ମାନେ କୌରବମାନଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି ତଥା ସଂଘର୍ଷ ଭେର୍ଯ୍ୟସ ଆ ପୂର୍ବ ଶ୍ଳୋକରେ ଗତକାଲି ଆଲୋଚନା କରାଯାଇଥିଲା କେମିତି ତସ୍ୟ ସଞ୍ଜନୟନ ହର୍ଷଂ ଗୁରୁବୃଦ୍ଧ ପିତାମହ ସିଂହନାଦ ପୁନଃଦେଚ୍ଛେଇ ଶଙ୍ଖ ଦଗ୍ଧ ପ୍ରତାପମା। ଯେତେବେଳେ ଦୁର୍ଯ୍ୟୋଧନ ଗୁରୁଦେବ ତାଙ୍କର ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ଯାଇ ସେ ବର୍ଣ୍ଣନା କରୁଛନ୍ତି କିଭଳି ଅର୍ଜୁନ ମାନେ ପାଣ୍ଡବ ପକ୍ଷ ମାନେ ଆସିଛନ୍ତି ଯୁଦ୍ଧ କରିବା ପାଇଁ, ଆମର ପକ୍ଷ ବିଷୟରେ ପୌରବମାନଙ୍କ ପକ୍ଷ ବିଷୟରେ ମଧ୍ୟ ସେ ବର୍ଣ୍ଣନା କରୁଛନ୍ତି। ଏହିସବୁ ବିଷୟରେ ଯେତେବେଳେ ବର୍ଣ୍ଣନା କରୁଛନ୍ତି ତେଣୁ ଭୀଷ୍ମଦେବ ତାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ତସ୍ୟ ସଞ୍ଜନ ହର୍ଷଣ ତାଙ୍କୁ ଦୁର୍ଯ୍ୟୋଧନକୁ ହର୍ଷ ବା ଆନନ୍ଦ ପ୍ରଦାନ କରିବା ପାଇଁ ସେ ଶଙ୍ଖ ମାନେ ବଜାଇବାକୁ ଆରମ୍ଭ କରେ। ଶଙ୍ଖ ପ୍ରତାପବାନ ଖାଲି ଯେ ଶଙ୍ଖ ବାଜିଲା ତା ନୁହେଁ ତା ସଙ୍ଗେ ସଙ୍ଗେ ତଥା ଶଙ୍ଖସ୍ ଭେର୍ଯ୍ୟସ୍ୟ ପ୍ରଣବ ଆନକ ଗୋମୁଖ ଶଙ୍ଖ ଭେରି ମାନେ ନାଗରା ଏସବୁ ବିଭିନ୍ନ ପ୍ରକାର ସିଙ୍ଗା ଏସବୁ ବିଭିନ୍ନ ପ୍ରକାର ବାଦ୍ୟ ଯେଉଁ ଯୁଦ୍ଧ କ୍ଷେତ୍ରରେ ବଜାଯାଏ ସେସବୁ ବାଦ୍ୟ ସହସା ବ୍ୟନନ୍ଦ ମାନେ ବହୁତ ପ୍ରକାର ବହୁତ ସଂଖ୍ୟକ ଯୋଗ ଦେଇଥିଲେ ସୈନ୍ୟମାନେ ଯୋଗ ଦେଇଥିଲେ କୋଟି କୋଟି 11 କ୍ଷୁଣୀ ତାଙ୍କ ସହିତ ସୈନ୍ୟ ଥିଲେ ଏବଂ ଆଙ୍କର ଥିଲେ 7 କ୍ଷୁଣୀ ସୈନ୍ୟ ଏବଂ ତାଙ୍କର ମଧ୍ୟ ଲିଷ୍ଟ ଗୋଟେ 1 କ୍ଷୁଣୀ ସୈନ୍ୟ କହିଲେ କେତେ ବୁଝାଯାଏ ତେଣୁ ପ୍ରଭୁପାଦ ମହାରାଜ ବର୍ଣ୍ଣନା କରିଛନ୍ତି ଗୀତାରେ ଅନେକ ବହୁତ ପ୍ରକାର ବିପୁଳ ସଂଖ୍ୟକ ସୈନ୍ୟ ସବୁ ଉପସ୍ଥିତ ଅଛନ୍ତି ତେଣୁ ସମସ୍ତେ ଯେତେବେଳେ ଶଙ୍ଖ ନା ପ୍ରଶ୍ନ ହେଉଛି କୌରବ ପକ୍ଷର କଥା କୌରବ ପକ୍ଷରେ ଯେତେବେଳେ ଆମେ ସମସ୍ତେ ଶଙ୍ଖ ପ୍ରଣବ ଆନକ ଗୋମୁଖା ଏଇସବୁ ଭେରି ଏସବୁ ଗୁଡ଼ା ଯେତେବେଳେ ବଜାଉଛନ୍ତି ତୁମୁଳ ସଶବ୍ଦ ତୁମୁଳ ଭାବେ ଭୀଷଣ ଶବ୍ଦ ହେଇଛି କିନ୍ତୁ ଏଇଠି ଗୋଟେ ମାନେ ଚିନ୍ତା କରିବା କଥା ବା ଏଇଠି ଗୋଟେ ଲକ୍ଷ୍ୟ କରିବା କଥା ଯେ ସଶବ୍ଦ ତୁମୁଳ ଭାବେ ଏ ଶବ୍ଦ ଦ୍ୱାରା ଆମେ ଦେଖିବା ପାଣ୍ଡବମାନଙ୍କ ପକ୍ଷରେ କୌଣସି ପାଣ୍ଡବମାନଙ୍କର ପକ୍ଷରୁ ଯେଉଁମାନେ ସୈନ୍ୟମାନେ ଅଛନ୍ତି ତାଙ୍କ ହୃଦୟରେ କୌଣସି ବିପଦର ସୂଚନା ଆସୁନାହିଁ ଏ ବିଷୟରେ ପରେ ଆଲୋଚନା କରାଯିବ ତେଣୁ ଏ ବିଷୟରେ ଆମେ ଆଲୋଚନା କରିବା ତେଣୁ ଆପର ଶ୍ଳୋକରେ କୁହାଯାଉଛି ଯେ ତତ ସ୍ୱେଦେଇ ଯୁକ୍ତେଇ ମହତି ଚନ୍ଦିନୀ ସ୍ଥିତ ମାଧବ ପାଣ୍ଡବ ସହିତ ଦିବ୍ୟ ଶଙ୍ଖ ପ୍ରଦର୍ଶନ ଏହି ଶ୍ଳୋକଟି ମୁଁ ଯେତେବେଳେ ଆସିଥିଲି ଗତ ବର୍ଷ ଏହି ଶ୍ଳୋକଟି ଆବୃତ କରିବାକୁ ପଡ଼ିଥିଲା ଗତ ରବିବାର ସଣ୍ଡେ ପ୍ରୋଗ୍ରାମରେ ବର୍ଷେ ଖଣ୍ଡେ ବର୍ଷେ 2 ବର୍ଷ ଖଣ୍ଡେ ହେଇଗଲାଣି ଯାହା ଏହି ଶ୍ଳୋକଟି ପୁଣି ଆମେ ଆଲୋଚନା କରିବା ତେଣୁ ଆ ପରେ ଯେତେବେଳେ ଏମାନେ ଏସବୁ କୌରପକ୍ଷ ଶଙ୍କନା ଶଙ୍ଖ ଭେରି ତୁଳି ଏସବୁ ନାଶ କରିସାରିଲେ ତାପରେ ପାଣ୍ଡବ ପକ୍ଷର ଯେଉଁ ବିଶେଷ ଭାବରେ ଭଗବାନ ମାଧବ ବା ଭଗବାନ କୃଷ୍ଣ ଏବଂ ପାଣ୍ଡବ କହିଲେ ଏ ଯେଉଁ ଅର୍ଜୁନ ଏମାନେ ପ୍ରଥମେ ଶଙ୍ଖ ନାଦ କଲେ ତଥା ଶ୍ୱେତେଇ ଭାଗେ ଯୁକ୍ତେଇ ଶ୍ୱେତେଇ ମାନେ ଧଳା ଅଶ୍ୱଯୁକ୍ତ ଯେଉଁ ଦିବ୍ୟ ରଥ ସେମାନେ ପ୍ରାପ୍ତ ହେଇଥିଲେ ରୂପା ମହାରାଜ କହୁଛନ୍ତି ଅଗ୍ନିଦେବ ସେ ରଥକୁ ପ୍ରଦାନ କରିଥିଲେ ଅର୍ଜୁନ ପ୍ରଦାନ କରିଥିଲେ ସେଇ ରଥରେ ଭଗବାନ ଏବଂ ଅର୍ଜୁନ 2 ଜଣ ବସିଛନ୍ତି ଏବଂ ତଥା ଶ୍ୱେତେଇ ଭାଗେ ଯୁକ୍ତେଇ ମହତି ଚନ୍ଦିନୀ ସ୍ଥିତ ଏଇ ବହୁ ମହାନ ରଥ କାରଣ ଇଏ ଦିବ୍ୟ ରଥ ଅଗ୍ନିଦେବ ପ୍ରଦାନ କରିଛନ୍ତି ତାକୁ ଏବଂ ମାଧବ ପାଣ୍ଡବ ଶୈବ ମାଧବ କାରଣ ଆପଣମାନେ ଜାଣିଥିବେ ଯେଉଁମାନେ ଶ୍ରବଣ କରୁଛନ୍ତି ବା ପାଠ କରୁଛନ୍ତି ଭଗବତ ଗୀତାକୁ ସେମାନେ ଜାଣିଛନ୍ତି ପ୍ରଥମେ ଇଏ ପଚାରିଥିଲେ ଧୃତରାଷ୍ଟ୍ର ପଚାରିଥିଲେ କ'ଣ ହେଲା ମାମକା ପାଣ୍ଡବ ଶୈବ ଧର୍ମକ୍ଷେତ୍ରୀ କୁରୁକ୍ଷେତ୍ରୀ ସମବେଦ ରାଜସ୍ୱା ମାମକା ପାଣ୍ଡବ ଶୈବ କି ମକୃତ ସନ୍ଦେହ ସେ କଥା ପ୍ରଶ୍ନ ପଚାରିଥିଲେ ସେ ପ୍ରଶ୍ନ ଉତ୍ତରରେ ସନ୍ଦେହ ସବୁ ଆରମ୍ଭ କରିଛନ୍ତି ତେଣୁ ଏଇଠି ସେ କହୁଛନ୍ତି ସେ କହିଥିଲେ ମାମକା ପାଣ୍ଡବ ମାନେ ମୋର ସୈନ୍ୟ ପୁତ୍ରମାନେ ଏବଂ ପାଣ୍ଡବ ପୁତ୍ରମାନେ କ'ଣ କରୁଛନ୍ତି ତେଣୁ ଏଠି ସନ୍ଦେହ କହୁଛନ୍ତି ଯେ ମାଧବ ପାଣ୍ଡବ ଶୈବ ମାଧବ ଭଗବାନ କୃଷ୍ଣ ମାଧବ ରହିଛନ୍ତି ଯେ ରାଧାଙ୍କର ସ୍ୱାମୀ ରାଧାଙ୍କର ଧବ ବା ରାଧାଙ୍କର ପତି ସେ ଏବଂ ପାଣ୍ଡବ କହିଲେ ଅର୍ଜୁନ ଏମାନେ ଏ 2 ଜଣ ଦିବ୍ୟ ଶଙ୍ଖ ପ୍ରଦର୍ଶନ ସେ ଯେଉଁ ଶଙ୍ଖ ନାଦ କଲେ ସେ ଶଙ୍ଖ ବିଷୟରେ ବର୍ଣ୍ଣନା କରାଯିବ ଯେମିତି ଭଗବାନ ପାଞ୍ଚଜନ୍ୟ ଋଷିକେଶ ତାପରେ ଅର୍ଜୁନ ଯେଉଁ ଶଙ୍ଖ ନାଦ କଲେ ତାଙ୍କର ହେଉଛି କୋଉ କୋଉ ଶଙ୍ଖ ଦେବଦତ୍ତ ମାନେ ସେ ଶଙ୍ଖ ଦେବତାମାନେ ତାଙ୍କୁ ପ୍ରଦାନ କରିଛନ୍ତି ଦେବଦତ୍ତ ବୋଲି କୁହାଯାଉଛି ଶଙ୍କର ନାଁ ତେଣୁ ଇଏ ସବୁ ଦିବ୍ୟ ଶଙ୍ଖ ଯେଉଁ ଯୁଧିଷ୍ଠିର ମହାରାଜ ଯେଉଁ ଶଙ୍ଖ ଅନନ୍ତ ବିଜୟ ଶଙ୍ଖଙ୍କର ନାଁ ଏବଂ ଯେଉଁମାନେ ଭୀମ ଯେଉଁ ଶଙ୍ଖ ଲାଭ କରୁଛନ୍ତି ପୌଣ୍ଡ୍ରଉ ଦଭ ମହାଶଙ୍ଖ ପୌଣ୍ଡ ଏସବୁ ବିଭିନ୍ନ ସେ ଶଙ୍ଖମାନଙ୍କର ନାଁ ମଧ୍ୟ ସବୁ ନାମକରଣ ଅଛି ଏସବୁ ଭଗବାନଙ୍କର ସବୁ ଜିନିଷ ହେଉଛି ଦିବ୍ୟ ଚତୁର୍ଥ ଅଧ୍ୟାୟରେ ଭଗବାନ ସୋଟା କହିବେ ଜନ୍ମ କର୍ମ ଚମେ ଦିବ୍ୟମ୍ ଏବଂ ଯେଉଁ ବ୍ୟକ୍ତି ତତ୍ପଥ ତତ୍ତ୍ୱା ଦେହମ ପୁନର୍ଜନ୍ମ ନାତି ମାମିତି ସ୍ୱଜନ ଭଗବାନଙ୍କର ଜନ୍ମ କର୍ମ ବାହା ନାମ ରୂପ ଗୁଣ ଲୀଳା ଏସବୁ ହେଉଛି ଦିବ୍ୟ ଆମର ସବୁ ଜିନିଷ ଯାହା ସବୁ ହେଉଛି ଏଇଟା ହେଉଛି ପାର୍ଥିବ ଭୌତିକ ଜିନିଷ ଭଗବାନଙ୍କର ସବୁ କିଛି ହେଉଛି ଦିବ୍ୟ ଏବଂ ଭଗବାନଙ୍କ ସମ୍ବନ୍ଧରେ ଯେଉଁମାନେ ସମ୍ମାନିତ ହେଇଯାଉଛନ୍ତି ସେସବୁ ମଧ୍ୟ ଦିବ୍ୟ ହେଇଯାଉଛି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଭୀଷ୍ମଙ୍କର ଏଠି ଯେଉଁ ରାଜ କରୁଛନ୍ତି, ଭୀଷ୍ମ ଯଦି ହେଉଛନ୍ତି ଜଣେ ମହାଜନ, ଆମର ଦ୍ୱାଦଶ ମହାଜନ ଅଛନ୍ତି, 12 ଜଣ ମହାଜନ ଅଛନ୍ତି। ଷଷ୍ଠ ସ୍କନ୍ଧରେ ଯମରାଜ ତାଙ୍କର ବୃଦ୍ଧମାନଙ୍କୁ ସେ କଥା କହିଛନ୍ତି, ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟା ସଖି ବୟମ। ଭୀଷ୍ମ ତାଙ୍କୁ ଜଣେ ଆସୁଛନ୍ତି, ଏମାନେ ହେଉଛନ୍ତି 12 ମହାଜନ। ସ୍ୱୟମ୍ଭୁ କହିଲେ ବ୍ରହ୍ମା, ନାରଦ ଶମ୍ଭୁ କହିଲେ ଶିବଜୀ, ଏବଂ କୁମାର କହିଲେ ବ୍ରହ୍ମାଙ୍କର ଯେଉଁ 4 କୁମାର, ପ୍ରଥମେ ବ୍ରହ୍ମାଙ୍କର 4 କୁମାର ଯାହା ଦେଇଥିଲେ, ସନକ ସନାତନ ସନାତନ ସନ କୁମାର, ଏବଂ କୁମାର କପିଳ, କପିଳ ଦେବ ଯିଏକି ଦେବହୂତିଙ୍କର ନନ୍ଦନ, ଦେବହୂତିଙ୍କର ପୁତ୍ର କର୍ଦ୍ଦମ ଏବଂ ଦେବହୂତିଙ୍କର ପୁତ୍ର ହେଉଛନ୍ତି କପିଳ ଦେବ, ସେ ଭଗବାନଙ୍କର ଜଣେ ଅବତାର। କୁମାର କପିଳ ମନୁ, ମନୁ ଭଗବାନ ମାନେ ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସନ୍ତି, ଏବଂ ପ୍ରହ୍ଲାଦ ଜନକ, ଜନକ ହେଉଛନ୍ତି ଭଗବାନ ରାମଚନ୍ଦ୍ରଙ୍କର ଶ୍ୱଶୁର ବା ସୀତାଦେବୀଙ୍କର ପିତା ଜନକ, ଏବଂ କୁମାର କପିଳ ମନୁ, କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ, ଭୀଷ୍ମ ମଧ୍ୟ ମହାଜନ, ପ୍ରହ୍ଲାଦ ଜନକ ଭୀଷ୍ମ ବଳି, ବଳି ମହାରାଜ ଯେ ପ୍ରହ୍ଲାଦଙ୍କର ନାତି ହେବେ, ବିରୋଚନଙ୍କ ପୁତ୍ର, ସେ ମଧ୍ୟ ଜଣେ ମହାଜନ। ବୟାସଖୀ ହେଉଛନ୍ତି ସୁଖଦେବ ଗୋସ୍ୱାମୀ, ଏବଂ ବୟମ ମାନେ ଯମରାଜ ସେ ନିଜେ କହୁଛନ୍ତି ମୁଁ ମଧ୍ୟ ଜଣେ ମହାଜନ, ଏମାନଙ୍କ ସହିତ ମୁଁ ମଧ୍ୟ ଜଣେ ମହାଜନ। ତାଙ୍କର ଯେଉଁ ଦୂତମାନଙ୍କୁ ଯେତେବେଳେ ପ୍ରଶ୍ନ ପଚାରିଛନ୍ତି, ସେ ଷଷ୍ଠ ସ୍କନ୍ଧରେ ଯେତେବେଳେ ଯମଦୂତମାନେ ଅଜାମିଳକୁ ନେବା ପାଇଁ ଯେତେବେଳେ ଆସିଛନ୍ତି ଏବଂ ସେତେବେଳେ ହାରିଯାଇଛନ୍ତି, ବିଷ୍ଣୁଦୂତମାନଙ୍କର ଆସି ହାରିଯାଇକିରି ସେଠି ମାନେ ସେଠୁ ଫେରିକିରି ଏଇ ଯମରାଜଙ୍କୁ ସେ ପ୍ରଶ୍ନ ପଚାରୁଛନ୍ତି, କାହିଁକି ସେ ଯେଉଁ 4 ଜଣ ଦୂତ ଥିଲେ ବହୁତ ସୁନ୍ଦର ଦେଖିବା ପାଇଁ, ସେମାନେ କିଏ ଏବଂ ସେମାନେ କାହିଁକି ଆମକୁ ବାଧା ପ୍ରଦାନ କରିଛନ୍ତି, ଏବଂ ସେ ପ୍ରଶ୍ନର ଉତ୍ତରରେ ଯମରାଜ ତାଙ୍କୁ ସବୁ କହିଛନ୍ତି। ଏମାନେ ହେଉଛନ୍ତି ଆମେ ହେଉଛୁ ମହାଜନ, ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ ନବେଇ ରୋଷେଇ ଓ ନାତି ଦେବା ନ ସିଦ୍ଧ ମୁଖ୍ୟା ଅସୁରା ମନୁଷ୍ୟା, ନ ସିଦ୍ଧ ମୁଖ୍ୟା ଅସୁରା ମନୁଷ୍ୟା କୁତୁଳ ବିଦ୍ୟାଧର ଚାରଣ ଦେ, ଏମାନଙ୍କ କଥା କ'ଣ କହିବା, ଏମାନେ ହେଉଛନ୍ତି ବହୁତ ନିକୃଷ୍ଟ, ବିଦ୍ୟାଧର ଚାରଣ ଏମାନେ ହେଉଛନ୍ତି ବହୁତ ନିକୃଷ୍ଟ, କିନ୍ତୁ ଧର୍ମ ସମ୍ବନ୍ଧୀୟ ଜିନିଷ କେହି ଜାଣିନାହାନ୍ତି। ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟାମ ମହାଜନ ଜିନ ଗଧସ ପନ୍ଥା, ଧର୍ମ ତତ୍ତ୍ୱ, ଧର୍ମ କେବଳ ଭଗବାନଙ୍କ ଦ୍ୱାରା ଯେଉଁ ପ୍ରଣୀତ ଆଇନକୁ ଧର୍ମ ବୋଲି କୁହାଯିବ। ଆମେ ଦେଖିବା ଭଗବତୀ ଚତୁର୍ଥ ଅଧ୍ୟାୟରେ ଭଗବାନ କଥା କହିବେ, ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ଭଗବତୀ ଭାରତ ଅଭ୍ୟୁଥାନ ଅଧର୍ମସ୍ୟ ତଦାତ୍ମାନ ସୁଧାମ୍ୟ ପରିତ୍ରାଣାୟ ସାଧୁନାମ ବିନାଶାୟ ଚତୁସ୍ତୁତା ଧର୍ମ ସ୍ଥାପନାର୍ଥାୟ ସମ୍ଭବାନ ଜୀବିଜୀବୀ। ଭଗବାନଙ୍କର ଯେତେବେଳେ ଧର୍ମର ଗ୍ଲାନି ହେଉଛି ଏବଂ ଅଧର୍ମର ଅଭ୍ୟୁଥାନ ହେଉଛି, ଭଗବାନ ପ୍ରତି ଯୁଗରେ ଆସୁଛନ୍ତି। କ'ଣ ପାଇଁ? 3 କାରଣ, ମୁଖ୍ୟ କାରଣ ରହୁଛି ଭଗବାନଙ୍କର ଆସିବା। ଗୋଟେ ହେଉଛି ପରିତ୍ରାଣାୟ ସାଧୁନା, ସାଧୁମାନଙ୍କୁ ସେ ଆନନ୍ଦ ପ୍ରଦାନ କରୁଥିବା, ତାଙ୍କୁ ପରିତ୍ରାଣ କରୁଥିବା, ତାକୁ ରକ୍ଷା କରନ୍ତି। ଯେଉଁମାନେ ଭଗବାନଙ୍କର ଶରଣ ଯାଆନ୍ତି ନାହିଁ ସେମାନେ ହେଉଛନ୍ତି ଦୁଷ୍କୃତିବାନ ପୁରୁଷ, ଏମାନଙ୍କୁ ବିନାଶ କରନ୍ତି ଏବଂ ଧର୍ମ ସଂସ୍ଥାପନ କରନ୍ତି। ତେଣୁ ଧର୍ମ ସଂସ୍ଥାପନ କରିବା ପାଇଁ ଭଗବାନ ଆସନ୍ତି, କାରଣ ଭଗବାନ ହିଁ ଜାଣିଛନ୍ତି ପ୍ରକୃତ ଧର୍ମ କ'ଣ। ତାଙ୍କର ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଯେମିତି ଆମ ସରକାରଙ୍କ ନିୟମ ରହିଛି, ଆମର ଭାରତବର୍ଷରେ ସରକାରଙ୍କ ନିୟମ ରହିଛି ଆମେ ରାସ୍ତାର ବାମ ପଟେ ଚାଲିବା, ଏ ହେଉଛି ସରକାରଙ୍କ ନିୟମ। କିନ୍ତୁ ଆମେ ଯେମିତି ଆମେ ସରକାରଙ୍କ ନିୟମକୁ ମାନିବାନି, ଆମର ମୋର ନିଜର ଗୋଟେ ମୁଁ ଆଇନ କରୁଛି ଯେ ମୁଁ ରାସ୍ତାର ଡାହାଣ ପଟେ ଚାଲିବି, ତାହେଲେ କ'ଣ ସେ ଆଇନର କିଛି ମୂଲ୍ୟ ଅଛି? ବରଂ ସରକାରଙ୍କ ଆଇନ ଭଙ୍ଗ କରିଥିବା ତ ଆମକୁ ମୋତେ ଦଣ୍ଡ ଭୋଗିବାକୁ ପଡ଼ିବ। ତେଣୁ ସେହିଭଳି ଭାବରେ ଭଗବାନଙ୍କର ଯେଉଁ ନିୟମ ଅଛି ସେ ହେଉଛି ଧର୍ମ। ତେଣୁ ଏ ଧର୍ମ ସମ୍ବନ୍ଧୀୟ ଜ୍ଞାନ ଖୁବ୍ କ୍ୱଚିତ ଲୋକ ଜାଣନ୍ତି। ଯେତେବେଳେ ଭଗବାନ ଧର୍ମଭାବ ଉପରେ ଆସିଥିଲେ, ଆପଣମାନେ ଜାଣିଥିଲେ ପାଣ୍ଡବମାନଙ୍କର ସମୟରେ ପାଣ୍ଡବମାନେ ଯେତେବେଳେ ବନବାସ କରୁଥିଲେ, ମହାଭାରତରେ ବିଭିନ୍ନ ସୁନ୍ଦର ସୁନ୍ଦର କାହାଣୀ ସବୁ ବର୍ଣ୍ଣନା କରାଯାଇଛି। ଗୋଟେ ଥରେ ପାଣ୍ଡବମାନେ ଯେତେବେଳେ ବନବାସ ଥିଲେ ସେ ସମୟରେ ଦ୍ରୌପଦୀଙ୍କୁ ବହୁତ ସୁସ୍ଥ ହେଲା, ତେଣୁ ଦ୍ରୌପଦୀଙ୍କୁ ତାଙ୍କର କୃଷାକୁ ନିବାରଣ କରିବା ପାଇଁ ଯୁଧିଷ୍ଠିର ପ୍ରଥମେ ପଠାଇଲେ, ସହଦେବଙ୍କୁ ପଠାଇଲେ ଯେ ଯାଇକିରି ସେ ଯାଇ ଜଳ ଖୋଜିକିରି ଅନ୍ୱେଷଣ କରିକି ଆଣିବା ପାଇଁ, ଏବଂ ସେ ସହଦେବ ଯେତେବେଳେ ଯାଇକି କିଛି ସମୟ ପରେ ଫେରିଲେନି, ତାପରେ ପୁଣି ନକୁଳଙ୍କୁ ପଠାଇଲେ, ତାପରେ ନକୁଳ ଯେତେବେଳେ ଫେରିଲେନି, ତାପରେ ଭୀମଙ୍କୁ ପଠାଇଲେ, ଅର୍ଜୁନଙ୍କୁ ପଠାଇଲେ, ଏଭଳି ଭାବେ ସମସ୍ତେ କେହି ଫେରିଲେନି। ତାପରେ ମାନେ ଯୁଧିଷ୍ଠ ମହାରାଜ ନିଜେ ଯାଇକିରି ସେ ପହଞ୍ଚିଲେ, ଦେଖିଲେ ଗୋଟେ ଜଳା ମାନେ ଗୋଟେ ପୋଖରୀ ଅଛି, ପୁଷ୍କରିଣୀ ଅଛି, ଏବଂ ସେଇଠି ତାଙ୍କ ଚାରି ଭାଇ ମାନେ ମୂର୍ଚ୍ଛା ହେଇକି ପଡ଼ିଛନ୍ତି। ତେଣୁ ସେ ତାକୁ ମଧ୍ୟ କ'ଣ ତୁଷା ହେଉଛି ବା ଶୋଷ ହେଉଛି। ତେଣୁ ସେ ଯେତେବେଳେ ପ୍ରଥମେ ଜଳ ପିଇବାକୁ ବସିଛନ୍ତି, ସେତେବେଳେ ଜଣେ ଧର୍ମଭକ ଧର୍ମ ମାନେ ଭଗବାନ ନିଜେ ସ୍ୱୟଂ ଧର୍ମଭକ ରୂପରେ ବା ଯମରା ଧର୍ମରାଜ୍ୟେ ସେ ବକ ରୂପରେ ଗୋଟେ ବଗ ରୂପରେ ଆସି ସେଠି ବସିଛନ୍ତି। ଏବଂ ସେ ଯୁଧିଷ୍ଠ ମହାରାଜ କହିଲେ, କହିଲେ ଇଏ ହେଉଛି ପୁଷ୍କରିଣୀ ହେଉଛି ମୋର, ତେଣୁ ତମର ଭାଇମାନେ ଯେହେତୁ ମୋର ପ୍ରଶ୍ନର ଉତ୍ତର ନ ଦେଇ ଜଳ ଗ୍ରହଣ କରିଛନ୍ତି, ଜଳପାନ କଲେ, ସେଥିପାଇଁ ସେମାନେ ବର୍ତ୍ତମାନ ମୃତ ହେଇ ପଡ଼ିଛନ୍ତି। ଏବଂ ତମେ ମଧ୍ୟ ଯଦି ମୋର ପ୍ରଶ୍ନର ଉତ୍ତର ନ ଦେଇକିରି ଜଳପାନ କରିବ, ତାହେଲେ ତମେ ମଧ୍ୟ ମୃତ ହେଇକିରି ଏଠି ପଡ଼ିବ। ତେଣୁ ଯୁଧିଷ୍ଠ ମହାରାଜ ପଚାରିଲେ, ତାହେଲେ ଆପଣ କୁହନ୍ତୁ ପ୍ରଶ୍ନ କ'ଣ? ତେଣୁ ସିଏ କେତେ ବି ପ୍ରଶ୍ନ ପଚାରିଛନ୍ତି, ଆମ ମହାଭାରତରେ ବର୍ଣ୍ଣନା କରାଯାଇଛି। ତା ଯୋଗୁଁ ଗୋଟିଏ ପ୍ରଶ୍ନ ହେଉଛି କ ପନ୍ଥା, ପ୍ରକୃତ ପନ୍ଥା କ'ଣ? ଆଜି ଆଜିକାଲି ଆମେ ଦେଖିବା ବହୁତ ସଂସ୍ଥା ଅଛନ୍ତି, କିଏ କହୁଛନ୍ତି ଇଏ ଭଗବାନ, କିଏ କହୁଛନ୍ତି ସିଏ ଭଗବାନ, କିଏ କହୁଛନ୍ତି ଏମିତି ମାନେ ଯୋଗ କର, କିଏ କହୁଛନ୍ତି ନା ନା କର୍ମ କର, କିଏ କହୁଛନ୍ତି ଧ୍ୟାନ କର। ଏଇଭଳି ଭାବେ ବିଭିନ୍ନ ପ୍ରକାର ସଂସ୍ଥା ସବୁ ବିଭିନ୍ନ ପ୍ରକାର କହୁଛନ୍ତି ଏ ଭଗବାନ ପ୍ରାପ୍ତ ହେବା ପାଇଁ ଏଇଭଳି ଭାବେ ବିଭିନ୍ନ ପ୍ରକାର, ତାହେଲେ ଆମେ କେଉଁଟା ଠିକ୍ ବୋଲି ଭାବିବା ମାନିବା? ତେଣୁ ଏଇ ପ୍ରଶ୍ନର ଉତ୍ତର ଆମର ଯେତେବେଳେ ପଚାରିଥିଲେ ଧର୍ମଭକ୍ତ ପଚାରିଥିଲେ ଯୁଧିଷ୍ଠ ମହାରାଜ, ସେ ପ୍ରଶ୍ନର ଉତ୍ତରରେ ଗୋଟେ ଉତ୍ତର ଦେଇଛନ୍ତି। ମହାଭାରତ ବର୍ଣ୍ଣନା କରାଯାଇଛି ଯେ ତର୍କ ଅପ୍ରତିଷ୍ଠ ସୂତ୍ର ବିଭିନ୍ନ ନାଶ ଋଷି ଯଶ୍ୟ ମତମ ଭିନ୍ନ ଧର୍ମସ ତତ୍ତ୍ୱ ନିହିତ ଗୁହାୟାମ ମହାଜନ ଜନଗତ ସ ପନ୍ଥା। ସେ ମହାଜନମାନଙ୍କର ଯେଉଁ ପନ୍ଥା ଅଛି, ସେଇ ପନ୍ଥାକୁ ଯଦି ଆମେ ଗ୍ରହଣ କରିବା, ତାହେଲେ ସେ ହିଁ ପ୍ରକୃତ ପନ୍ଥା ବୋଲି ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି। ତର୍କ ମାଧ୍ୟମରେ କେହି ପ୍ରକୃତ ପନ୍ଥାଟା କ'ଣ, କି ତର୍କ ମାଧ୍ୟମରେ ପ୍ରତିଷ୍ଠା କରିପାରିବେ ନାହିଁ, କାରଣ ଆମର ଅଛନ୍ତି ବିଭିନ୍ନ ତାର୍କିକ ବ୍ୟକ୍ତି ସବୁ ଅଛନ୍ତି। ଆମର ଜଣେ ତାର୍କିକ ଥିଲେ ଯିଏକି ଚାର୍ବାକ, ଚାର୍ବାକ ମୁନି, ସେ ଜଣେ ତାର୍କିକ ବ୍ୟକ୍ତି, ସେ ତାଙ୍କର ତର୍କ ପ୍ରଦାନ କରିଛନ୍ତି ଯେ ଯାବତ୍ ଜୀବେତ୍ ସୁଖମ୍ ଜୀବେତ୍ ଋଣମ୍ କୃତ୍ୱା ଘୃତମ୍ ପିବେତ୍ ଭସ୍ମୀ ଭୂତଶ୍ଚ ଦେହଶ୍ଚ କୁତ ପୁନରାଗମ ଭବେତ୍। ଆମେ ବର୍ତ୍ତମାନ ଦେଖିବା ଚାର୍ବାକଙ୍କ ନୀତି ପ୍ରାୟ ସମସ୍ତେ ଫଲୋ କରୁଛନ୍ତି, ସମସ୍ତେ ଗ୍ରହଣ କରୁଛନ୍ତି। ପ୍ରଭୁପାଦ ମହାରାଜ ଯେଉଁ ଯାଇଥିଲେ ରଷିଆକୁ ଯାଇଥିଲେ, ରଷିଆର ସେ ସମୟର ଯେଉଁ ତାଙ୍କର ୟୁନିଭର୍ସିଟି ଅଛି ମସ୍କୋ ୟୁନିଭର୍ସିଟି, ସେଠି ରହିଛି ଡିପାର୍ଟମେଣ୍ଟ, ହେଉଛି ଡିପାର୍ଟମେଣ୍ଟ ଅଫ୍ ହିନ୍ଦୁ ରିଲିଜିଅନ୍ ଡିପାର୍ଟମେଣ୍ଟ ଅଛି। ସେ ଡିପାର୍ଟମେଣ୍ଟର ଯେ ହେଡ୍, ତାଙ୍କ ନାଁ ହେଉଛି ଡକ୍ଟର କୋଟୋସ୍କି। ସେ କୋଟୋସ୍କି ସହିତ ପ୍ରଭୁପାଦ ମହାରାଜଙ୍କ ପ୍ରଶ୍ନ ଆଲୋଚନା ସବୁ ଚାଲିଥିଲା, ସେ ମୋର ପ୍ରଭୁପାଦ କନ୍ଭର୍ସେସନ୍ ସବୁ ବର୍ଣ୍ଣନା କରାଯାଇଛି। ସେଠି କୋଟୋସ୍କି କହୁଛନ୍ତି ଯେ ସ୍ୱାମୀଜୀ, ଯେତେବେଳେ ଆମେ ମଣିଷ ମରିଯାଉଛି, ସେ ତ ପୋଡ଼ା ହେଇଯାଉଛି, ତାହେଲେ ସେ ତାର ନଷ୍ଟ ହେଇଯାଉଛି, ଶରୀର ଚାଲିଯାଉଛି, ନଷ୍ଟ ହେଇଯାଉଛି, ଆଉ କ'ଣ କ'ଣ ଜୀବନ ଅଛି? ସେ ଯଦିଓ ସେ ଡିପାର୍ଟମେଣ୍ଟ ଅଫ୍ ହିନ୍ଦୁ ରିଲିଜିଅନ୍ର ହେଡ୍ ଅଫ୍ ଦି ଡିପାର୍ଟମେଣ୍ଟ, ହେଡ୍ ଅଫ୍ ଦି ଡିପାର୍ଟମେଣ୍ଟ ସବୁଠୁ ପ୍ରଫେସର ବା ହେଡ୍ ଅଫ୍ ଦି ଡିପାର୍ଟମେଣ୍ଟ, କିନ୍ତୁ ସିଏ ଧର୍ମର ତତ୍ତ୍ୱ ଜାଣୁନାହାନ୍ତି। ଆଉ ଅନ୍ୟମାନଙ୍କ କଥା କ'ଣ କହିବା? ଆମର ତଥାଗତ ବର୍ତ୍ତମାନ ବୈଜ୍ଞାନିକମାନେ ହୁଅନ୍ତୁ ବା ଯେତେ ଦାର୍ଶନିକ ହୁଅନ୍ତୁ ବା ଯେତେ ବଡ଼ ବଡ଼ ଜ୍ଞାନୀ ବ୍ୟକ୍ତି ଅଛନ୍ତି, ସେମାନେ କହୁଛନ୍ତି ଯେ ଜନ୍ମ ଯେତେବେଳେ ଆମେ ଜନ୍ମ ହେଇକି ମଣିଷ ଜନ୍ମ ହେଇଛି, ଯେତେବେଳେ ମୃତ୍ୟୁ ହେଇଯାଉଛି, ତାର ସବୁ ସରିଯାଉଛି, ଆଉ କିଛି ରହୁନି। ସେମାନେ ଏଭଳିଆ ମତ ବ୍ୟକ୍ତ କରୁଛନ୍ତି। ତେଣୁ ଇଏ ହେଉଛି ଚାର୍ବାକଙ୍କର ମତ। ଚାର୍ବାକ ଥରେ ଜାଣିଥିଲେ, ଯଦିଓ ସେ ଜଣେ ଆମର ହିନ୍ଦୁ ଦାର୍ଶନିକ ଜଣେ ଥିଲେ, କିନ୍ତୁ ତାଙ୍କର ମତ ହେଉଛି ସେ ତର୍କରେ ଏଇଟାକୁ ପ୍ରତିଷ୍ଠା କରିଛନ୍ତି। ତର୍କରେ କୁହନ୍ତି ଯାବତ୍ ଯିବେ ସୁଖମ୍ ଯିବେ, ଆମେ ମଣିଷ ଜନ୍ମ ପାଇଛେ ମାନେ ଆମର ଜୀବନର ରଖିବା କଥା କେମିତି ଆନନ୍ଦ ରହିବା, ଯାହା ରଖିଲେ ସୁଖମ୍ ଯିବେ, ଏବଂ କେମିତି ଆନନ୍ଦ ପାଇବା ଆମେ ଯଦି ମାନେ ଯଦି ଭଲ ଖାଦ୍ୟ ପାଇପାରିବା, ଘିଅରେ ନିର୍ମିତ ଖାଦ୍ୟକୁ ଯଦି ପାଇପାରିବା, ତାହେଲେ ସେଇଟା ଆମ ଜୀବନରେ ଆନନ୍ଦ ପାଇପାରିବା, ସେ କହୁଛନ୍ତି। କିନ୍ତୁ ଯଦି ଘିଅ ବା ଏସବୁ ଜିନିଷ ଖାଦ୍ୟ ପଦାର୍ଥ କିଣିବା ପାଇଁ ଆମର ପଇସା ନାହିଁ, ତାହେଲେ ସେ କହୁଛନ୍ତି ଋଣ କୃତ୍ୟା ଭୂତ ଭିବେ, ଋଣ କରିବ ପାଇଁ ତୁମେ ମାନେ ସବୁ ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ସେ ଖାଇକି ଆନନ୍ଦରେ ରହିପାରିବ। ତେଣୁ ଯଦି ପ୍ରଶ୍ନ ଉଠିବ, ତାହେଲେ ସେ କେମିତି ଋଣକୁ ସୁଝିବା? ତେଣୁ ସେ କହୁଛନ୍ତି ଯେ ଭସ୍ମୀଭୂତ ଦେହଶ୍ୟ, ଆମର ଏଇ ଶରୀର ହେଉଛି ଭସ୍ମ, ମୃତ୍ୟୁ ସମୟରେ ସେ ସବୁ ପଢ଼ା ହେଇଯିବ, ଶରୀରଟା ଭସ୍ମୀଭୂତ ହେଇଯିବ, ଭସ୍ମ ହେଇଯିବ, ତାର କୁତ ପୁନରାଗମନ କଥା, ଆଉ କ'ଣ ଆସିବ ଯେ ସେ ଏ ଋଣ ସୁଝିବ, ଏ କଥା ଚିନ୍ତା କରିବ। ତେଣୁ ଏଇଭଳି ଭାବରେ ବିଭିନ୍ନ ତାର୍କିକମାନେ ବିଭିନ୍ନ ମନ୍ତବ୍ୟ ସବୁ ଦେଇଛନ୍ତି। ତେଣୁ ତର୍କ ଦ୍ୱାରା କେଉଁଟା ଠିକ୍ ଆମେ ସେଟାକୁ ପ୍ରତିଷ୍ଠା କରିପାରିବା ନାହିଁ, ସେଥିପାଇଁ ଯୁଧିଷ୍ଠିର ତର୍କ ଅପ୍ରତିଷ୍ଠ। ଏବଂ ସୁତ ବିଭିନ୍ନ
ଶାସ୍ତ୍ର ମଧ୍ୟ ବିଭିନ୍ନ ପ୍ରକାର ଶାସ୍ତ୍ର ରହିଛି। ଶାସ୍ତ୍ରରେ ଯେଉଁ ବର୍ଣ୍ଣନା କରାଯାଇଛି ବେଦ, ସ୍ମୃତି କହିଲେ ବେଦକୁ ବୁଝାଯାଉଛି। ତେଣୁ ବେଦ ବିଷୟରେ ଯେତେବେଳେ ବେଦ କୁହାଯାଉଛି, ସମଗ୍ର ମାନବ ଜାତି ପାଇଁ କୁହାଯାଇଛି। ତେଣୁ ଏଇ ଭୌତିକ ଜଗତ ଜଣେ ଅଛନ୍ତି ମାନେ ସମସ୍ତେ ବିଭିନ୍ନ ଯୋଉ କିଏ ତିନୋଟି ଗୁଣ ଯୋଉ ରହିଛି ଭୌତିକ ଜଗତର, ସତ୍ୟ, ରଜ ଏବଂ ତମ, ଏଇ ତ୍ରିଗୁଣ ଦ୍ୱାରା ପ୍ରଭାବିତ ହୋଇ କିଏ କୋଉ ଗୁଣରେ ଅଛନ୍ତି, କିଏ ସତ୍ୟ ଗୁଣର ବ୍ୟକ୍ତି ଅଛନ୍ତି, କିଏ ରଜଗୁଣର ବ୍ୟକ୍ତି ଅଛନ୍ତି, କିଏ ତମ ଗୁଣର ବ୍ୟକ୍ତି ଅଛନ୍ତି। ତେଣୁ ସମସ୍ତଙ୍କ ପାଇଁ ଅନ୍ତିମରେ ଭଗବାନ ପ୍ରାର୍ଥନା ପାଇଁ ବିଭିନ୍ନ ପ୍ରକାର ରାସ୍ତା ସବୁ ନିର୍ଦ୍ଧାରିତ କରାଯାଇଛି। ଆମେ ଭଗବତ ଗୀତାରେ ମଧ୍ୟ ଆମେ ଦେଖିବା ସବୁ ଶ୍ରଦ୍ଧା ତର ବିଭାଗ ସତ ଶ୍ରଦ୍ଧାରେ ବିଭିନ୍ନ ଆହାର, ଯଜ୍ଞ, ତପ, ଦାନ ଏସବୁ ବିଭିନ୍ନ ଗୁଣ ଅନୁସାରେ ବିଭିନ୍ନ ପ୍ରକାର ଅଲଗା ଅଲଗା ସବୁ ରଖାଯାଇଛି। ତେଣୁ ସମସ୍ତଙ୍କ ପାଇଁ କେମିତି ସେମାନେ ଭଗବାନ ପ୍ରାପ୍ତ ହେବେ ସେଥିପାଇଁ ବିଭିନ୍ନ ପ୍ରକାର ମାର୍ଗ ସବୁ ବର୍ଣ୍ଣନା କରାଯାଇଛି। ସେଥିପାଇଁ ବହୁତ ସ୍ରୋତ ବିଭିନ୍ନ ଅନେକ ପ୍ରକାର ସେଥିରେ ତମ ଗୁଣର ଯେଉଁମାନେ ରହିଛନ୍ତି ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ରହିଛି, ରଖାଯାଇଛି। କଟୁ, ଅମ୍ଳ, ଲବଣ, ଅତି ଉଷ୍ଣ, ତୁକ୍ଷ୍ମ, ରୁକ୍ଷ୍ମ, ବିରାୟଣ, ଆହାର, ରାଜସ୍ୱ, ଚେଷ୍ଟା, ଦୁଃଖ, ଶୋକ, ମାୟାପ୍ରଦ, ଯାହା ତ ଯାହା ପ୍ରକାର ରସ ପ୍ରତି ପର୍ଯ୍ୟଚିତ ଉଚ୍ଛିଷ୍ଟ ହେଉଛି ଅମେଧ୍ୟ 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 ମାନେ ଯେ ମାଛ ମାଛ ଇତ୍ୟାଦି ଖାଉଛନ୍ତି, ଏସବୁ ତମର ଗୁଣ ରଜଗୁଣର ଏମାନଙ୍କ ବ୍ୟକ୍ତିମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ସତ୍ୟଗୁଣ ଯେଉଁମାନେ ଅଛନ୍ତି ତାଙ୍କର ଖାଦ୍ୟ ଅଲଗା ରଖାଯାଇଛି। ତେଣୁ ବିଭିନ୍ନ ଗୁଣର ଲୋକମାନଙ୍କ ପାଇଁ ବିଭିନ୍ନ କେମିତି ସେମାନେ ଭଗବାନ ପାଖକୁ ଆସିବେ ସେଥିପାଇଁ ବିଭିନ୍ନ ପ୍ରକାର ମାର୍ଗ ସବୁ ରଖାଯାଇଛି। ତେଣୁ ଆମେ କହିପାରିବାନି ଯେ ଜଣେ ସତ୍ୟଗୁଣ ଅଛନ୍ତି ସେ ତମ ଗୁଣର ମାର୍ଗ ଗ୍ରହଣ କରିବ, ବା ଜଣେ ତମ ଗୁଣର ଅଛନ୍ତି ସେ ସତ୍ୟଗୁଣ ମାର୍ଗ ଗ୍ରହଣ କରିବ, ସେ କରିପାରିବନି। ଭଗବାନଙ୍କର ଶରଣରେ ଆସିଲେ ତାହେଲେ ସେ ତ୍ରିଗୁଣକୁ ଅତିକ୍ରମ କରିପାରିବ। ଭଗବାନଙ୍କର ଶରଣରେ ନ ଆସିବା ପର୍ଯ୍ୟନ୍ତ ଜଣେ ତ୍ରିଗୁଣରେ ବସବର୍ତ୍ତୀ ସବୁ କାର୍ଯ୍ୟ କରିବେ ସେମାନେ। ତେଣୁ ବେଦରେ ସବୁ ତ୍ରିଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। ତ୍ରୈଗୁଣ୍ୟ ବିଷୟ ବେଦା ନିସ୍ତ୍ରୈଗୁଣ୍ୟ ଭଗବାନ ଦ୍ୱିତୀୟଥର ଭଗବାନ କହିବେ ଅର୍ଜୁନଙ୍କୁ, ଏ ତ୍ରିଗୁଣ ବିଷୟରେ ବେଦରେ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ଯଦି ବେଦରେ ଏଇ ଜିନିଷଟା କୁହାଯାଇଛି ତାହେଲେ ଆମେ କରିବାକୁ ପଡିବ ନା ନା, ବେଦର ତ୍ରିଗୁଣର ଉର୍ଦ୍ଧକୁ ଆମେ ଯିବାକୁ ପଡିବ। ତେଣୁ ଯଦି ସମାଜ ସୂତ୍ରରେ ବିଭିନ୍ନ ବିଭିନ୍ନ ପ୍ରକାର ବାଟ ରହିଛି ସୂତ୍ରରେ ବେଦରେ, ଏବଂ ନାସ ଋଷି ଦେଶ ମତଙ୍ଗ ଭିନ୍ନ, ଜଣକୁ ଋଷି କୁହାଯିବ ନାହିଁ, ଜଣକି ତାଙ୍କର ଯଦି ମତ ଅନ୍ୟ ଜଣେ ଋଷିଙ୍କର ମତଠାରୁ ଭିନ୍ନ ନ ହେଲା ତାହେଲେ ତାଙ୍କୁ ଋଷି କୁହାଯିବ ନାହିଁ। ତେଣୁ ସେ କହୁଛନ୍ତି ଯେ ଯୁଧିଷ୍ଠିର ମହାରାଜ କହୁଛନ୍ତି ଯେ ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା, ଧର୍ମ ତତ୍ତ୍ୱ ହେଉଛି ବହୁତ ଗଭୀର ତତ୍ତ୍ୱ, ସମସ୍ତେ ସେଇଟା ଜାଣିପାରିବେ ନାହିଁ। ତେଣୁ ମହାଜନ ଯେଉଁ ଯଥାସ ପନ୍ଥା, ମହାଜନ ମାନେ ଯେଉଁ ପନ୍ଥାକୁ ନିର୍ଣ୍ଣୟ କରିଯାଇଛନ୍ତି ସେଇ ହେଉଛି ପ୍ରକୃତ ପନ୍ଥା। ତେଣୁ ମହାଜନ ମାନଙ୍କ ପନ୍ଥା ଯଦି ଆମେ ଅନ୍ୱେଷଣ କରିବା ତାହେଲେ ପ୍ରକୃତ ପନ୍ଥା ବିଷୟରେ ଆମେ ଜାଣିପାରିବା। ତେଣୁ ଇଏ ଭୀଷ୍ମ ମଧ୍ୟ ମହାଜନ, ଏଇ ଯେଉଁ ବାର ଜଣ ବିଷୟରେ ମହାଜନ ବିଷୟରେ ବର୍ଣ୍ଣନା କଲେ ସେମାନେ ସମସ୍ତେ ଗୋଟିଏ କଥା କୁହନ୍ତି, ସେ ହେଉଛି ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ। ଅନ୍ତିମରେ ଭଗବାନ ହେଉଛନ୍ତି କୃଷ୍ଣ, ମୂଳ ଭଗବାନ ହେଉଛନ୍ତି କୃଷ୍ଣ, ଏତେ ଚାନ୍ଦ କଳାପୁଂସ କୃଷ୍ଣ ସ୍ତୁ ଭଗବାନ। ଭଗବାନଙ୍କର ବିଭିନ୍ନ ପ୍ରକାର ଅବତାର ସବୁ ଆସୁଛନ୍ତି, ଭଗବାନ ରାମଚନ୍ଦ୍ର ହୁଅନ୍ତୁ, ବିଷ୍ଣୁ ହୁଅନ୍ତୁ, ବା ଯେତେ ସବୁ ଅବତାର ଆସୁଛନ୍ତି ସମସ୍ତେ ଭଗବାନ କୃଷ୍ଣଙ୍କଠାରୁ ଆସୁଛନ୍ତି। ତେଣୁ ଏ ସମସ୍ତ ମହାଜନମାନେ ଏହି ପନ୍ଥାକୁ ନିର୍ଦ୍ଧାରଣ କରିକି ଯାଇଛନ୍ତି। ତେଣୁ ସେହି ପନ୍ଥାକୁ ଯେଉଁମାନେ ଗ୍ରହଣ କରିବେ ସେମାନେ ହିଁ ପ୍ରକୃତ ପଥ ଜାଣିପାରିବେ। କିନ୍ତୁ ଆମେ ଦେଖିବା ବିଷ୍ଣୁ ଯଦି ମହାଜନ କିନ୍ତୁ ସେ କୌରବମାନଙ୍କ ପକ୍ଷରେ ଯୁଦ୍ଧ କରୁଛନ୍ତି, ତେଣୁକରି ଏଠି କୁହାଯାଉଛି ଯଦିଓ ସେ ଶଙ୍ଖ ନାମ କରୁଛନ୍ତି ସେ ଶଙ୍ଖକୁ ଦିବ୍ୟ ଶଙ୍ଖ ବୋଲି କୁହାଯାଉନି, ବା ତାଙ୍କ ପକ୍ଷରେ ଅନନ୍ତ ବହୁତ ଅସଂଖ୍ୟ ସୈନ୍ୟ ରହିଛନ୍ତି, ସମସ୍ତେ ଯେତେ ପ୍ରଣବ ଆନନ୍ଦ ଗୁମ୍ଫ ଯାହା ସବୁ ନାଦ କଲେ ମଧ୍ୟ ସେ ସବୁ କୁହାଯାଉଛି ସହଶବ୍ଦ ତୁମୂଳ ଭାବେ, କେବଳ ତୁମୂଳ ମାନେ ବହୁତ ବିରାଟ ପ୍ରଚଣ୍ଡ ଶବ୍ଦ ସୃଷ୍ଟି କଲା, କିନ୍ତୁ ତାଦ୍ୱାରା ପାଣ୍ଡବମାନଙ୍କ ପକ୍ଷରେ କୌଣସି ଭୟ ମାନେ ତାଙ୍କ ହୃଦୟରେ କୌଣସି ଭୟ ଆସେ ନାହିଁ। କିନ୍ତୁ ଅନ୍ୟ ପକ୍ଷରେ ଆମେ ଦେଖିବା ଯେତେବେଳେ ପାଣ୍ଡବମାନେ ତାଙ୍କର ଶଙ୍ଖ ବଜାଉଛନ୍ତି, ସଞ୍ଜୟ କହୁଛନ୍ତି ଦିବ୍ୟ ଶଙ୍ଖ ପ୍ରଦତନ୍ତୁ, ଦିବ୍ୟ ଶଙ୍ଖ ସେମାନେ ପ୍ରଦ, ତେଣୁ ଦିବ୍ୟ ଶକ୍ତିରୁ ଆମେ ଏଇଠି ଜାଣିବା ଅନ୍ତିମରେ ସଞ୍ଜୟ ସେଟା କହିବେ। ଏଇ ଶଙ୍ଖ ନାଚ ସୁଦ୍ଧା ଫଳ କ'ଣ ହେଉଛି ଆପଣ ଶ୍ଳୋକ ସବୁ ଆଲୋଚନା କରାଯିବ। ମାନେ କୁହାଯିବ ଯେ ସ୍ୱାବସ ଧାତରାଷ୍ଟ୍ରଣ ହୃଦୟାନି ବେଦାରାୟ। ଏଇ ଯେଉଁ ଶବ୍ଦ ହେଉଛି ସେ ଧୃତରାଷ୍ଟ୍ରଣ ଯେତେ ପୁତ୍ର ଅଛନ୍ତି ସେମାନଙ୍କର ହୃଦୟ ବିଦାରଣ କରିଦେଉଛି ଏବଂ ତାଙ୍କ ପକ୍ଷରେ ଯେଉଁ ସୈନ୍ୟମାନେ ଅଛନ୍ତି ସେମାନେ ସମସ୍ତଙ୍କ ହୃଦୟ ବିଦାରଣ କରିଦେଉଛି। ଏଇ ଶଙ୍ଖ ଖାଲି ଶଙ୍ଖ ଧ୍ୱନି ଶୁଣିକି ତାଙ୍କର ହୃଦୟ ବିଦାରଣ ହେଇଯାଉଛି ମାନେ ଭୟଭୀତ ହେଇଯାଉଛନ୍ତି ଆଉ ତାଙ୍କର ଯୁଦ୍ଧ କଥା ଏସବୁ କଥାକୁ ଛାଡ଼ନ୍ତି। ଖାଲି ଶଙ୍ଖ ଧ୍ୱନି ଶୁଣିକିରି ସେମାନଙ୍କର ଭୟ ଆସିଯାଉଛି ସମସ୍ତେ ଭୟ ହେଇକି କିଏ ଚିଞ୍ଚତ୍ର ହେଇଯାଉଛନ୍ତି ଏ ଶଙ୍ଖ ଯେତେ ଶବ୍ଦ ଶୁଣୁଛନ୍ତି ସମସ୍ତେ ମାନେ ଆତଙ୍କିତ ହେଇଯାଉଛନ୍ତି କିଏ ମାନେ ସବୁ ହସ୍ତୀ କିଏ ହାତୀ ଉପରେ ଚଢ଼ିକି ଦେଖାଉଛନ୍ତି କିଏ ଘୋଡ଼ା ଉପରେ ଚଢ଼ିକି ଦେଖିବା ପାଇଁ ଆସନ୍ତି କିଏ ପଦାତିକ ସୈନ୍ୟ ଏମିତି ବିଭିନ୍ନ ପ୍ରକାର ସବୁ ସୈନ୍ୟମାନେ ଅଛନ୍ତି ସମସ୍ତେ ସବୁ ବ୍ୟତିବ୍ୟସ୍ତ ହେଇଯାଉଛନ୍ତି କିଏ କୁଆଡ଼େ ପଡ଼ିଯାଉ ଚିଞ୍ଚତ୍ର ହେଇ ପଡ଼ିଯାଉଛନ୍ତି ଏଇଭଳି ବ୍ୟବସ୍ଥା ହେଇଯାଉ ଅବସ୍ଥା ହେଇଯାଉଛି କେବଳ ଶଙ୍ଖ ଧ୍ୱନି ଶୁଣିକି ଏସବୁ ପରେ ବର୍ଣ୍ଣନା କରାଯାଏ ତେଣୁ ସେଥିପାଇଁ କୁହାଯାଉଛି ସଞ୍ଜୟ ଏଠି କହୁଛନ୍ତି ଦିବ୍ୟ ଶଙ୍ଖ ପ୍ରଦାତ ଦିବ୍ୟ ଶଙ୍ଖ ପ୍ରଦାତ ନାଁ କଲେ ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ଭାବରେ କହୁଛନ୍ତି ଯେ ଏଇ ଦିବ୍ୟ ଶଙ୍ଖର ଶବ୍ଦରେ ଆମେ ବୁଝିପାରିବା ଯେ ଏଇ ଗୋଟିଏ ଶବ୍ଦରୁ ଆମେ ଜାଣିବା ଯେ ଅର୍ଜୁନଙ୍କ ପକ୍ଷ ସୈନ୍ୟମାନଙ୍କର ବିଜୟ ରହିଛି ଲକ୍ଷ୍ମୀ ସେଠି ରହିଛନ୍ତି ବିଜୟ ରହିଛି ସବୁ ପ୍ରକାର ନୀତି ରହିଛି ସବୁ ଜିନିଷ ସେଠି ରହିଛି ଦିବ୍ୟ ଶବ୍ଦରୁ କାରଣ ସଞ୍ଜୟ ଅନ୍ତିମ ସେଟା କହିବେ ଯତ୍ର ଯୋଗୀ ଅନ୍ତିମ ଲାଷ୍ଟ ଶ୍ଳୋକ 18:78 ଶ୍ଳୋକ ଶେଷ ସେଇ ଶ୍ଳୋକରେ ଆମ ଭଗବତୀତା ଶେଷ ହେଇଛନ୍ତି ତେଣୁ ସେଇଠି ସଞ୍ଜୟ କହିଛନ୍ତି ଯତ୍ର ଯୋଗୀ ସ୍ୱରକୃଷ୍ଣ ଯତ୍ର ପାଠ ଧନୁଧର ତତ୍ର ଶ୍ରୀ ବିଜୟ ଭୂତି ଧୁବା ନୀତି ସବୁ ସବୁ କିଛି ସେଠାରେ ଅଛି ତେଣୁ ସଞ୍ଜୟ ଯେତେବେଳେ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ ଧୃତରାଷ୍ଟ୍ର କିନ୍ତୁ ଶୁଣିକିରି ସେ ଆଉ ବୁଝିପାରୁନାହାନ୍ତି ଯଦିଓ ସଞ୍ଜୟ ଅନ୍ତିମ କଥା କହିଦେଲେ କ'ଣ ହବ ଫଳ ଯୁଦ୍ଧର ଫଳ ଯୁଦ୍ଧ ହେବା ପୂର୍ବରୁ ସେ କହିଦେଇଛନ୍ତି ତାପରେ ଯୁଦ୍ଧ ସବୁ ଯୁଦ୍ଧ ସବୁ ଚାଲିଛି ଯୁଦ୍ଧ ସେ ସବୁ ଆରମ୍ଭ ହେଇଛି ନା ଯୁଦ୍ଧ ଆରମ୍ଭ ହେଇନି ଏସବୁ ଏଇ ଶଙ୍ଖ ବାଜିବା ପରେ ଏ ବର୍ତ୍ତମାନ ଯେଉଁ ଶଙ୍ଖ ନାଦ କଲେ ଶଙ୍ଖ ବାଜିବା ପରେ ଯୁଦ୍ଧ ଆରମ୍ଭ ହେଇଯିବା କଥା କିନ୍ତୁ ଅର୍ଜୁନଙ୍କର ବିଷାଦ ଆସିଛନ୍ତି ସେ କହୁଛନ୍ତି ଆମେ ଯୁଦ୍ଧ କରିବିନି ତେଣୁକରି ଭଗବାନ ଯାହା ସବୁ କହିଛନ୍ତି ଅର୍ଜୁନକୁ ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କରି ଅଷ୍ଟାଦଶ ଅଧ୍ୟାୟ ପର୍ଯ୍ୟନ୍ତ ସବୁ କିଛି ଜ୍ଞାନକୁ ସଞ୍ଜୟ ଭଗବାନ କହୁଛନ୍ତି ଅର୍ଜୁନକୁ ଏବଂ ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରକୁ ସବୁ କିଛି ଜ୍ଞାନ ଯାହା ଭଗବାନ କହୁଛନ୍ତି ଅର୍ଜୁନକୁ ସେଇ ସେଇ ଜ୍ଞାନକୁ ସେଇ କଥାକୁ ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ର ତେଣୁ ସମସ୍ତ ଜ୍ଞାନ ପ୍ରଦାନ କରିସାରିଲା ପରେ ସଞ୍ଜୟ ଧୃତରାଷ୍ଟ୍ର କହୁଛନ୍ତି ଯେ ଯତ୍ର ଯୋଗୀ ଶ୍ରୀକୃଷ୍ଣ ଯତ୍ର ପାର୍ଥ ଧନୁଧର ତତ୍ର ଶ୍ରୀ ବିଜୟ ଭୂତି ଧୁବା ନୀତି ଯେ ମୋର ଇଏ ମତି ବା ମୋର ଇଏ ହେଉଛି ମତ ଯେ ଯେଉଁଠି ଭଗବାନ ଅଛନ୍ତି କୃଷ୍ଣ ଅଛନ୍ତି ଯେଉଁଠି ଅର୍ଜୁନ ଅଛନ୍ତି ସେଠି ନିଶ୍ଚିନ୍ତ ଭାବରେ ଶ୍ରୀ ସେଠି ନିଶ୍ଚିନ୍ତ ଭାବରେ ବିଜୟ ସେଠି ନିଶ୍ଚିନ୍ତ ଭାବରେ ଲକ୍ଷ୍ମୀ ସମସ୍ତେ ସବୁ କିଛି ନୀତି ଜିନିଷ ସବୁ ଜିନିଷ ସେଠି ରହିବ କିନ୍ତୁ କହିଲେ ମଧ୍ୟ ଧୃତରାଷ୍ଟ୍ର ତଥାପି ଆଶା ପୋଷଣ କରୁଛନ୍ତି ଯେ ହୁଏତ ତାଙ୍କ ପୁତ୍ର ଜୟ କରିଦେଇ ପାରନ୍ତି ଦୁର୍ଯ୍ୟୋଧନ କାହିଁକି ସେ ଭାବୁଛନ୍ତି ନା ସେଠି ସବୁ ପ୍ରକାର ଏତେ ସବୁ ଇଏ ସୈନ୍ୟ ସବୁ ଅଛନ୍ତି ଭୀଷ୍ମଦେବ ଇଏ ବର ପାଇଛନ୍ତି ଇଏ ମରିବେ ନାହିଁ ଦ୍ରୋଣାଚାର୍ଯ୍ୟ ଦ୍ରୋଣାଚାର୍ଯ୍ୟଙ୍କ ହାତରେ ଶତକ୍ରିୟା ପଠନ୍ତା କେହି ତାକୁ ମାରିପାରିବେ ନାହିଁ କର୍ଣ୍ଣ ସେ ମଧ୍ୟ ବହୁତ ଭୀଷଣ ଦୁର୍ଧା ଜଣେ ତେଣୁ ଏ ସମସ୍ତ ଆଉ ସବୁ ଯେଉଁ ରହିଛୁ ଜୟଦେଥ ଏମାନେ ସବୁ ମରିବେ ନାହିଁ ଏଭଳି ଭଳି ସବୁ ବର ପାଇଥିଲେ ଦ୍ରୋଣଙ୍କ ପୁତ୍ର ଅଶ୍ୱତ୍ଥାମା ସେ ମରିବେ ନାହିଁ ସେ ବର୍ତ୍ତମାନ ମଧ୍ୟ ଅମର ସେ ବର୍ତ୍ତମାନ ମଧ୍ୟ ରହିଛନ୍ତି ଏମାନେ ସବୁ ମାନେ ଏଇସବୁ ଜିନିଷ ଧୃତରାଷ୍ଟ୍ର ଜାଣିଛନ୍ତି ତେଣୁକରି ସେ ଆଶା ପୋଷଣ କରୁଛନ୍ତି ହୁଏତ ଜିତି ଯାଇପାରନ୍ତି ତାଙ୍କର ଏତେ ଜ୍ଞାନ ଯେଉଁ ଜ୍ଞାନ ଶୁଣି ଅର୍ଜୁନଙ୍କର ମୋହ ଭଙ୍ଗ ହେଇଯାଇଛି ଅର୍ଜୁନ ସମସ୍ତ ଶୁଣିସାରିଲା ପରେ ଅର୍ଜୁନ ଲାଷ୍ଟକୁ କହିବେ ଯେ ଭଗବାନ ତାଙ୍କୁ ପଚାରିବେ ମୁଁ ତମକୁ ସମସ୍ତ ଜ୍ଞାନ ପ୍ରଦାନ କଲି ତମର ତମେ ସବୁ ବୁଝିପାରିଲ ତ ଇତି ତେ ଜ୍ଞାନ ଆଖ୍ୟା ତମ ବିହା ବୃହତ୍ତର ମେଳା କଚିତ ଏ ସୁତ ପାର୍ଥ ଦୟା କେଗଣିତେ ତଥା କଚିତ ଅଜ୍ଞାନ ସବୁ ପ୍ରନଷ୍ଟ ଜଣାଯାଏ ତମର ମୋହ ଅଜ୍ଞାନ ସବୁ ନଷ୍ଟ ହେଲା ନା ନାହିଁ ଭଗବାନ ଯିଏ ଅର୍ଜୁନ ପଚାରୁଛନ୍ତି ତେଣୁ ଅର୍ଜୁନ କହୁଛନ୍ତି ନଷ୍ଟ ମୋହ ସ୍ମୃତି ଲବ୍ଧ ଆତ୍ମପ୍ରସାଦ ଆତ୍ମାଚିତ ସ୍ଥିତୋସ୍ମିଙ୍ଗତ ସନ୍ଦେହ କରି ସିଏ ବଚନ ମୋର ମୋହ ନଷ୍ଟ ହେଇଯାଇଛି ମୁଁ ବର୍ତ୍ତମାନ ମୋର ସ୍ମୃତି ଫେରିପାଇଛି ଆପଣଙ୍କ କୃପାରୁ ଏସବୁ ହେଇଛି ତେଣୁ ନଷ୍ଟ ମୋହ ସ୍ମୃତି ଲବ୍ଧ ଆତ୍ମପ୍ରସାଦ ସ୍ଥିତୋସ୍ମିଙ୍ଗତ ସନ୍ଦେହ ମୋର ଆପଣଙ୍କ ସନ୍ଦେହ ନାହିଁ ତେଣୁ କରିଛି ବଚନନ୍ତ ଆପଣ ଯାହା କହିବେ ମୁଁ ତାହା କହିବି। କିନ୍ତୁ ଏଇ ଜ୍ଞାନ ଶୁଣି ଧୃତରାଷ୍ଟ୍ର ମଧ୍ୟ ଶୁଣୁଛନ୍ତି, ସଞ୍ଜୟ ସେଇ ଜ୍ଞାନକୁ ଦେଇଛନ୍ତି। ଧୃତରାଷ୍ଟ୍ର କହୁଛନ୍ତି ମୁଁ ଧୃତରାଷ୍ଟ୍ରକୁ ମୁଁ ମଗେଇ ପାରୁନି, ସିଏ ଭାବୁଛନ୍ତି ତଥାପି କାଳିଆ ସେ ଜିତି ଯାଇପାରନ୍ତି। ତାଙ୍କ ମୋହ କେତେ କେତେ ନଷ୍ଟ ହେଇଛି, ବିଦୁର ଯେତେବେଳେ ତାକୁ ଉପଦେଶ ପ୍ରଦାନ କରିଛନ୍ତି, ଯେତେବେଳେ ଯୁଦ୍ଧ ସବୁ ହାରିସାରିଲା ପରେ ତାଙ୍କର ଶହେ ପୁତ୍ର ମରିଗଲେ, ଏସବୁ ହେଇଗଲା, ଏବଂ ପାଣ୍ଡବମାନେ ରାଜଶାସନ କଲେ, ଏସବୁ କରିସାରିଲା ପରେ ଧୃତରାଷ୍ଟ୍ର ଗାନ୍ଧାରୀ ଏମାନେ ସବୁ ଗାନ୍ଧାରୀ ଏମାନେ ସବୁ ତାଙ୍କରି ପାଖରେ ରହିକି ଚଳୁଛନ୍ତି। ତେଣୁ ବିଦୁର ତାପରେ ଆସି ତାଙ୍କୁ ପୁଣି କଡ଼ୁ ମାନେ ବହୁତ ମାନେ ବହୁତ ତୀକ୍ଷ୍ଣ ବଚନ ସବୁ ବର୍ଣ୍ଣନା କରିଛନ୍ତି, ଯେ ତୁମେ କୁକୁର ଭଳି ପଡ଼ି ରହିଛ, ତମର ଯାହାକୁ ତମେ ମାରିବାକୁ ବସିଥିଲ ସେ ତାଙ୍କରି ପାଖରେ ମଧ୍ୟ ତୁମେ କୁକୁର ଭଳି ପଡ଼ି ରହିଛ। ଏଇଭଳି ଭାବେ ବିଭିନ୍ନ ପ୍ରକାର କଟୁ ମନ୍ତବ୍ୟ ପ୍ରଦାନ କରିଛନ୍ତି। ପ୍ରଦାନ କଲା ପରେ ତାପରେ ତାଙ୍କର ଧୃତରାଷ୍ଟ୍ରଙ୍କର ମୁଣ୍ଡରେ ଟିକେ ବୃଦ୍ଧି କରିଛି, ତେଣୁ ସେ ଗୋଟେ ରାତିରେ ଛାଡ଼ି ପଳାଇ ଯାଇଛନ୍ତି, ଏବଂ ଗାନ୍ଧାରୀ ମଧ୍ୟ ତାଙ୍କ ପଛରେ ସେ ପ୍ରସାଦ ଧାରଣ କରିଛନ୍ତି। ଏବଂ ତାପରେ ସେ ଯାଇକି ବିଦୁର ଯେଉଁଭଳି ଭାବରେ ସବୁ ଜ୍ଞାନ ପ୍ରଦାନ କରିଛନ୍ତି ସେଇଭଳି ଭାବରେ ସେ ଆଚରଣ କରି ସେ ନିଜେ ଯୋଗରେ ସେ ଅଗ୍ନି ପ୍ରଜ୍ୱଳିତ କରି ନିଜକୁ ଶରୀରକୁ ସେ ବସବାସ କରିଛନ୍ତି ସେଇଠି ଯୋଗ କରି, ଏବଂ ସେଇଠି ମଧ୍ୟ ଗାନ୍ଧାରୀ ଯାଇକି ସେ ଅଗ୍ନି ପ୍ରବେଶ କରି ନିଜକୁ ସେ ଭସ୍ମ କରିଛନ୍ତି। ସେଠି ତାଙ୍କର ମୋହଭଙ୍ଗ ହେଇଛି, ବିଦୁରଙ୍କର ଉପଦେଶରେ ମୋହଭଙ୍ଗ ହେଇଛି। ଆମେ ଦେଖିବା ଦୁର୍ଯ୍ୟୋଧନ ସରି ଯୁଧିଷ୍ଠିର ଯୁଧିଷ୍ଠିର ଏସବୁ ଯେତେବେଳେ ସମସ୍ତ ଯୁଦ୍ଧ ସରିଲା ପରେ ଯୁଧିଷ୍ଠିରଙ୍କର ପୁଣି ମୋହ ହେଇଛି, ଏବଂ ଯୁଧିଷ୍ଠିରଙ୍କ ମୋହକୁ ଭଙ୍ଗ କରିବା ପାଇଁ ଭଗବାନ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କୁ ଯୁଧିଷ୍ଠିର ମୋହ ଭଙ୍ଗ କରିପାରିନାହାନ୍ତି। ତେଣୁ ଭଗବାନ ତାଙ୍କୁ ନେଇକି ଯାଇଛନ୍ତି ମାନେ ଏଠିକି କେଉଁଠିକି ଆମର ବିଷ୍ଣୁଙ୍କ ପାଖକୁ ନେଇକି ଯାଇଛନ୍ତି। ଆମର ଭାଗବତର ସହିତ ଆଲୋଚନା ହେଉଛି ପ୍ରଥମ ସନ୍ଧ ନବ ମଧ୍ୟରେ ଭୀଷ୍ମଦେବଙ୍କ ଠାରୁ ଯେତେବେଳେ ଶୁଣିଲେ ଜ୍ଞାନ ପ୍ରଦାନ କଲେ ଭୀଷ୍ମଦେବ ଯୁଧିଷ୍ଠିର ମହାରାଜଙ୍କୁ, ସେତେବେଳେ ତାଙ୍କର ମୋହ ଭଙ୍ଗ ହେଇଛି, ଭଗବାନ ତାଙ୍କର ମୋହ ଭଙ୍ଗ କରିପାରିନାହାନ୍ତି। ତେଣୁ ଭଗବାନଙ୍କର ଇଚ୍ଛାରେ ସବୁ ପ୍ରକାର ବ୍ୟବସ୍ଥା ସବୁ କରାଯାଇଛି। ତେଣୁ ଏଠି ଆମେ ଦେଖିବା ଯେ ଏଇ ଯେଉଁ ଭଗବାନଙ୍କର ଯେଉଁଠି ରହିଛନ୍ତି, ଭଗବାନ ଯେଉଁଠି ରହିଛନ୍ତି ମାନେ ସେଠି ନିଶ୍ଚିତ ଭାବରେ ବିଜୟ ହବ, ସେ କୌଣସି ସନ୍ଦେହ ନାହିଁ। କାରଣ ଭଗବାନ ଭଗବାନ ସବୁବେଳେ ଆମକୁ ଚାହୁଁଛନ୍ତି ଯେ ଆମେ ଭଗବାନଙ୍କର କଥା ଶୁଣି ଭଗବାନଙ୍କ କଥା ଅନୁସାରେ ଯଦି କାର୍ଯ୍ୟ କରିବା ତାହେଲେ ଆମର ମଙ୍ଗଳ ପାଇଁ କହୁଛନ୍ତି। ଭଗବତ ଗୀତାରେ ଭଗବାନ କେତେ ଥର ଅର୍ଜୁନ କହିଛନ୍ତି ବକ୍ଷାମିତେ ହିତ କାମାୟା, ତମର ମଙ୍ଗଳ ପାଇଁ ମୁଁ କହୁଛି, କାରଣ ଭଗବାନ ହେଉଛନ୍ତି ଆମର ହିତାକାଂକ୍ଷୀ ବନ୍ଧୁ। ଆମେ ଭଗବାନ ଭୁଲିଗଲେ ଭଗବାନ ଆମକୁ ଭୁଲି ନାହାନ୍ତି। ତେଣୁ ଭଗବାନ ବିଭିନ୍ନ ସମୟରେ ଆସି ବିଭିନ୍ନ ନିଜେ ଆସି ବିଭିନ୍ନ ପ୍ରକାର ଉପଦେଶ ପ୍ରଦାନ କରୁଛନ୍ତି, ତାଙ୍କର ଯେଉଁ ପ୍ରିୟଜନ ମାନଙ୍କୁ ସବୁ ପଠାଉଛନ୍ତି ସେସବୁ କେମିତି ଲୋକମାନଙ୍କର କଲ୍ୟାଣ ହବ ସେଥିପାଇଁ ସବୁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଯଦି ଆମେ ନ ଶୁଣିବା ଭଗବାନ କଥା ନ ଶୁଣିବା ତାହେଲେ ଆମେ ସେଠି ଆମେ ନିଜେ ନିଜ ମାନେ ନିଜ ନିଜର କହନ୍ତି ଆପଣା ହାତରେ ଯିବା ଅଛି କି କେତେ ହାତ କରିବା, ଆମେ ନିଜ ନିଜର ହତ୍ୟାକାରୀ ଯଦି ହେବା ତାହେଲେ କ'ଣ କରାଯିବ, ସ୍ୱୟଂ ଆତ୍ମହା ବୋଲି କୁହାଯାଉଛି। ଆମେ ମାନବ ଜନ୍ମ ପାଇଛେ, ମାନବ ଜନ୍ମରେ କେମିତି ଅନ୍ତିମ ମାନବ ଜନ୍ମର ଲକ୍ଷ୍ୟ ସେ ପୂରଣ ହେବା ପାଇଁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି, କିନ୍ତୁ ଯଦି ଆମେ ସେସବୁ ଗ୍ରହଣ ନ କରିବା ତାହେଲେ ଆମେ ନିଜେ ନିଜର ହତ୍ୟା କରିବୁ, ଆଉ ଭଗବାନ ତା କ'ଣ କରିବେ। ଭଗବାନ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି କେମିତି ଆମେ ଏ ମାନବ ଜୀବନରେ ଆମର ଅନ୍ତିମ ଲକ୍ଷ୍ୟ ପ୍ରାପ୍ତ ହେଇପାରିବା। ତେଣୁକରି ଭଗବାନ ସେ ଅର୍ଜୁନକୁ ଏସବୁ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ଯେଉଁମାନେ ଭଗବାନଙ୍କର ଶରଣ ଯିବେ, ଭଗବାନଙ୍କର କଥା ଯେଉଁ କହିଛନ୍ତି ସେ ଅନୁସାରେ କାର୍ଯ୍ୟ କରିବେ ତାହେଲେ ସେମାନେ ନିଶ୍ଚିତ ଭାବରେ ଜୀବନରେ ସିଦ୍ଧି ଲାଭ କରିପାରିବେ। କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣ ଯିବେ ନାହିଁ, ଆମେ ଦେଖିବା ଭୀଷ୍ମ ଭଳି ଜଣେ ମହାଜନ ଅବଶ୍ୟ ସେ ଭଗବାନଙ୍କର ସେଭଳି ଭାବରେ ବ୍ୟବସ୍ଥା ହେଇଛି ଯେଉଁଥିପାଇଁ ସେ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି, ଭଗବାନ ସେ ବୀର ରସ ଆସ୍ୱାଦନ କରୁଛନ୍ତି। ଆମର ଭଗବାନ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଯେତେବେଳେ ଭୀଷ୍ମଦେବ ଭଗବାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ, ବହୁତ ତୀକ୍ଷ୍ଣ ଅସ୍ତ୍ର ସବୁ ପ୍ରୟୋଗ କରୁଥିଲେ, ଭଗବାନଙ୍କର ପ୍ରଥମ ସମୟ ନବ ମଧ୍ୟରେ ସେସବୁ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ଶରୀର ସବୁ ଯେଉଁ କବଚ ପିନ୍ଧୁଛନ୍ତି ସେ କବଚ ସବୁ ଭାଙ୍ଗି ନଷ୍ଟ ହେଇଯାଉଛି, ମାନେ ନଷ୍ଟ ହେଇଯାଉଛି, ଏବଂ ତାଙ୍କର ଶରୀର କ୍ଷତ ହେଇଯାଉଛି, ଶରୀର ରକ୍ତାକ୍ତ ହେଇଯାଉଛି, ରକ୍ତ ଶରୀରରୁ ରକ୍ତ ବାହାରୁଛି। ଏଭଳି ଭାବରେ ତାଙ୍କର ସେ ଶରୀର ସେଭଳି ଯୁଦ୍ଧରେ ସେଭଳିଆ ଶରୀର କିନ୍ତୁ ଭୀଷ୍ମଦେବ ପ୍ରକାଶ କହୁଛନ୍ତି, ଭୀଷ୍ମଦେବ ଯୋଉ ତୀକ୍ଷ୍ଣ ଶରୀର ସବୁ ଅସ୍ତ୍ର ସବୁ ଛାଡ଼ୁଛନ୍ତି ଭଗବାନଙ୍କୁ, ସେ ଯେମିତି ଆମେ ଯଦି ଭଗବାନ ପୂଜା ଅର୍ପଣ କରୁଛେ, ଭଗବାନଙ୍କୁ ଫୁଲ ଅର୍ପଣ କରୁଛେ, ଫୁଲ ପକାଉଛେ ଭଗବାନ ପାଦ ଉପରେ, ସେଇଭଳି ଭାବେ ଭଗବାନ ସେଇଭଳି ଭାବରେ ତାଙ୍କର ଭୀଷ୍ମଦେବ ଯୋଉ ତୀକ୍ଷ୍ଣ ଶରଣ ଅଛନ୍ତି ଭଗବାନ ସେଇଭଳି ଭାବରେ ସେ ଆନନ୍ଦ ଭୋଗ କରୁଛନ୍ତି। ଇଏ ଭଗବାନଙ୍କୁ ସେଟା ଦିବ୍ୟ କୁହାଯାଉଛି, ଭଗବାନଙ୍କ ସବୁକିଛି ଦିବ୍ୟ। ଏସବୁ ଜିନିଷକୁ ଆମେ ତତ୍ତ୍ୱରେ ଜାଣିବା, ସାଧାରଣ ଲୋକ ତତ୍ତ୍ୱରେ ଜାଣିପାରନ୍ତି, ସେମାନେ ଆପାତ ବିଚାର କରନ୍ତି, ସେମାନେ କହୁଛନ୍ତି ଏଇଟା ତ ହେଇଥିଲା ଭଗବାନ ଯେମିତି ଭଗବାନ ମାରିଥିଲେ ପୁତନାକୁ ମାରିଥିଲେ, ଭଗବାନ ପୁତନାକୁ ବଦ୍ଧ କଲେ ବୋଲି ଭାବିଲେ ସେମାନେ କହିବେ ନା। କିନ୍ତୁ ଯେଉଁମାନେ ତତ୍ତ୍ୱବିଦ ବ୍ୟକ୍ତି ମାନେ ଉଦ୍ଧବ, ସେ କଣ କହୁଛନ୍ତି, ଭଗବାନ ଏତେ କରୁଣାମୟ ଯେ ତାଙ୍କର ଅହୋ ଗତି ଯେଉଁ ସ୍ଥାନ କାହାକୁ ଯିଧା ସେୟା ପାୟ ଗତି ଅଥା ବି ଲେଭେ ଗତି ଶୀତାଂଶ ସଂଘା ଦୟାଳୁ ଶରଣ କରିବ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛି ଯାହାକୁ ଆମେ ଶରଣ ହେଇଯିବା। ଭଗବାନ ଯଦିଓ ଅହୋ ଗତି ଗତି ବା ପୁତନା ଯେ କି ଏତେ ଅସାଧୁ ବ୍ୟକ୍ତି ଥିଲା ଯେ ସେ ନିଜର ସ୍ଥାନରେ କାହାକୁ ବିଷୟ ବହିକି ଆସିଥିଲା ଭଗବାନ ହତ୍ୟା କରିବା ବିଧା ହତ୍ୟା, କିନ୍ତୁ ଭଗବାନ ତାଙ୍କୁ ଯଦିଓ ହତ୍ୟା କରିଛନ୍ତି କିନ୍ତୁ ଲେଭେ ଗତି ଧାତୁ ପିତାଙ୍କ କରନ୍ତି, ତାଙ୍କୁ ଧାତୁ ପିତା ତାଙ୍କ ମାଆଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି ପୁତନାଙ୍କୁ ମଧ୍ୟ ସେଇ ସ୍ଥାନ ଦେଇଛନ୍ତି। ତେଣୁ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣ ହେଇଯିବା। ତେଣୁ ଏସବୁ ଜିନିଷ ତତ୍ତ୍ୱ ଯେଉଁମାନେ ସେମାନେ ତତ୍ତ୍ୱରେ ସେସବୁ ଜିନିଷ ଜାଣିଛନ୍ତି। ଭଗବାନ ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ କହୁଛନ୍ତି ଭଗବତରେ ଯେ ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧେ ଯତତାମ ସିଦ୍ଧାନା କଶ୍ଚିତ୍ ମାମ ଦେବୀ ତତ୍ତ୍ୱ। ହଜାର ହଜାର ଲୋକ ଜୀବନରେ କେଉଁଟା ଜୀବନ ରକ୍ଷା ଇତ୍ୟାଦି ତତ୍ତ୍ୱ ହେବା ପାଇଁ ଚେଷ୍ଟା କରୁନାହାନ୍ତି, ସେମାନେ ପଶୁ ଭଳି ଜୀବନଯାପନ କରୁଛନ୍ତି। ଏବଂ ତାଙ୍କ ଭିତରେ ଯେଉଁମାନେ କିଛି ଲୋକ ଖୁବ୍ କ୍ୱଚିତ ଲୋକ ସିଦ୍ଧି ଲାଭ କରିବାକୁ ଚେଷ୍ଟା କରୁଛନ୍ତି ବା ସିଦ୍ଧି ପ୍ରାପ୍ତ ହେଇଛନ୍ତି, ସେହିଭଳି ଭାବେ ହଜାର ହଜାର ସିଦ୍ଧମାନଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି। ତେଣୁ ତତ୍ତ୍ୱରେ ଜାଣିବା ପାଇଁ ହେଲେ ଆମକୁ ଯେଉଁମାନେ ତତ୍ତ୍ୱବିତ ଆସୁଛନ୍ତି ସେମାନଙ୍କ ଶରଣରେ ଗଲେ ଆମେ ସେମାନଙ୍କୁ ଭଗବାନଙ୍କ ବିଷୟରେ ଜାଣିପାରିବା। ତେଣୁ ଏଇ ତତ୍ତ୍ୱ ଜାଣିବା ପାଇଁ ଆମର ବିଭିନ୍ନ ମାନେ କଳିଯୁଗ ବିଶେଷ ଭାବରେ ଚାରି ସମ୍ପ୍ରଦାୟ ରହିଛନ୍ତି, ଅର୍ଥ କଳୁ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟ ନା ଶ୍ରୀ ବ୍ରହ୍ମ ରୁଦ୍ର ସନକା ବୈଷ୍ଣବ ଏଇ ଚାରୋଟି ସମ୍ପ୍ରଦାୟ ଆସୁଛନ୍ତି, ଯେଉଁମାନେ ଭଗବାନ ଯେଉଁ ଜ୍ଞାନ ତ୍ୱଚା ପ୍ରଦାନ କରିଛନ୍ତି ବ୍ରହ୍ମାକୁ, ସେଇ ଜ୍ଞାନ ଆମେ ବର୍ତ୍ତମାନ ପ୍ରାପ୍ତ ହେଉଛୁ। ଆମର ଏଇ ପରମ୍ପରା ହେଉଛି ବ୍ରହ୍ମ ମାଧ୍ୟ ଗୌରୀୟ ସମ୍ପ୍ରଦାୟ, ବ୍ରହ୍ମ ମାଧ୍ୟ ଭଗବାନ ପ୍ରଥମେ ବ୍ରହ୍ମାଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି, ବ୍ରହ୍ମା ତାଙ୍କର ପୁତ୍ର ନାରଦକୁ ଜ୍ଞାନ ପ୍ରଦାନ କରିଛନ୍ତି, ନାରଦ ତାଙ୍କର ଶିଷ୍ୟ ବ୍ୟାସଦେବକୁ ଜ୍ଞାନ ପ୍ରଦାନ କରିଛନ୍ତି, ଏଇଭଳି ଭାବରେ ଗୁରୁ ଶିଷ୍ୟ ପରମ୍ପରାରେ ଏଗୁଡ଼ି ପରମ୍ପରା ଆସୁଛି। ବ୍ରହ୍ମ ମାଧ୍ୟ ଗୌରୀୟ ପରମ୍ପରା ବିଷୟ ବ୍ରହ୍ମ ମାଧ୍ୟ ଗୌରୀ ସମ୍ପ୍ରଦାୟ ଆମ ସମ୍ପ୍ରଦାୟ ହେଉଛି ବ୍ରହ୍ମ ମାଧ୍ୟ ଗୌରୀ ସମ୍ପ୍ରଦାୟ। ଏଇ ସମ୍ପ୍ରଦାୟରେ ଆସିଲେ ଆମେ ପ୍ରକୃତ ତତ୍ତ୍ୱଟାକୁ ଜାଣିପାରିବା। ଭଗବତ ତତ୍ତ୍ୱ ଭଗବାନ କହିବେ ତଦ୍ଭିଧି ପ୍ରଣିପାତ ପରିପ୍ରଶ୍ନ ସେବୟା ଉପଲକ୍ଷନ୍ତି ଯେ ଜ୍ଞାନ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶନ ତତ୍ତ୍ୱଦର୍ଶ ଖାଲି ଜ୍ଞାନ ଯେଉଁମାନେ ପାଇଛନ୍ତି ସେମାନେ ସେମାନେ ଗୁରୁ ହେଇପାରିବେ ନାହିଁ, ତତ୍ତ୍ୱଦର୍ଶ ହେବାର ଅଛି। ତତ୍ତ୍ୱ ଯେଉଁମାନେ ଭଗବାନଙ୍କୁ ଯେଉଁମାନେ ଉପଲବ୍ଧି କରିଛନ୍ତି, ତତ୍ତ୍ୱ ଯେଉଁମାନେ ଜାଣିଛନ୍ତି, ସେମାନେ ହିଁ ପ୍ରକୃତ ଗୁରୁ ପଦବାଚ୍ୟ ହେବେ ଏବଂ ସେମାନଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ଏବଂ ତାଙ୍କୁ ସେବା କଲେ ଆମେ ସେ ଜ୍ଞାନଟା ପ୍ରାପ୍ତ ହୋଇପାରିବା। ତେଣୁ ଏ ତତ୍ତ୍ୱଟାକୁ ଜାଣିବା ପାଇଁ ହିଁ ଭଗବାନ ଏସବୁ ବ୍ୟବସ୍ଥା କରିଛନ୍ତି, ଭଗବତ ଗୀତାରେ ଏସବୁ ବ୍ୟବସ୍ଥା କରିଛନ୍ତି। ଏ ଜ୍ଞାନ ପାଇବା ପାଇଁ ଭଗବାନ କହୁଛନ୍ତି ଯେ ତମେ ଉପଯୁକ୍ତ ପରମ୍ପରାରେ ଯେଉଁମାନେ ଆସୁଛନ୍ତି, ଗୁରୁମାନେ ଆସୁଛନ୍ତି, ସେମାନଙ୍କ ପାଖକୁ ଗଲେ ଏଇ ତତ୍ତ୍ୱଟାକୁ ଜାଣିପାରିବା ଆମେ ଜାଣିପାରିବା। ତେଣୁ ଭଗବାନଙ୍କ ସ୍ଥାନରେ ଯିବା ହିଁ ମାନବ ଜୀବନର ସବୁଠାରୁ ଅନ୍ତିମ ଲକ୍ଷ୍ୟ ହେଉଛି ସେଇଟା, ଯିଏ ଯେଉଁ ସ୍ତରରେ ଥାଆନ୍ତୁ ନା କାହିଁକି, ଯିଏ ଯାହା କରନ୍ତୁ ନା କାହିଁକି, ନିହ ଯତ୍କର୍ମ ଧର୍ମ ଆୟ ନ ବିରାଗ ଆୟ କଳ୍ପତି ନ ତୀର୍ଥପଦ ସେବା ହିଁ ଜୀବନ ବି ମୃତ ହୋଇଛି। ଆମର ଦେବତୀ ମାତା ଦେବତୀ କଥା କହୁଛନ୍ତି, ନ ଯତ୍କର୍ମ ଦର୍ଶନ କହୁଛନ୍ତି କର୍ମ ଆମ ଜୀବନରେ ମାନବ ଜୀବନ ପାଇଛି ମାନେ ଆମର କର୍ମ ହେଉଛି ବଡ଼ କର୍ମ ହିଁ ଧର୍ମ କହୁଛନ୍ତି। ତେଣୁ ଦେବତୀ ମାତା ଦେବତୀ କହୁଛନ୍ତି ନା ନା ନଦତ୍ କର୍ମ ଧର୍ମ ନଦତ୍ କର୍ମ ଧର୍ମ ଯେଉଁ କର୍ମ ଦ୍ୱାରା ଆମେ କରିକିରି ସେ କର୍ମଟାକୁ ଆମକୁ ଧର୍ମ ଭାବକୁ ନେବାର ଅଛି ଏବଂ ସେ ଧର୍ମ କ'ଣ ନ ବିରାଗାୟ କଳ୍ପତେ ସେ ଧର୍ମ ଆଚରଣ କରି ଆମର ଯଦି ଭୌତିକ ଯେଉଁ ଆସକ୍ତି ସବୁ ରହିଛି ଏଥିରୁ ଯଦି ଆମେ
ବିରକ୍ତି ନ ହେଲା ବା ବୈରାଗ୍ୟ ନ ଆସିଲା ତାହେଲେ ସେ ଧର୍ମ ମଧ୍ୟ କିଛି ମୂଲ୍ୟ ନାହିଁ। ନ ଦେବକର୍ମ ଧର୍ମାୟ ନ ବିରାଗାୟ କର୍ତ୍ତବ୍ୟ। ଏବଂ ଏଇ ବୈରାଗ୍ୟ ଯେଉଁ ଆସୁଛି ଏଇ ବୈରାଗ୍ୟର ଉଦ୍ଦେଶ୍ୟ ହେଉଛି ଯେ ନ ତୀର୍ଥପଦ ସେବା ହିଁ ଏ ବୈରାଗ୍ୟ ଯେତେବେଳେ ଯାଉଛି ଯଦି ସେମାନେ ଜଣେ ଉପଯୁକ୍ତ ଗୁରୁ ପାଖକୁ ଯାଇ ତାଙ୍କର ସେମାନେ ନ ଆସୁଛନ୍ତି ତେଣୁ ଜୀବନ ବି ମୃତ ହୋଇସ ସେମାନେ ଜନ୍ମ ହୋଇଥିଲେ ମଧ୍ୟ ବା ଜୀବନ ଧାରଣ କରିଥିଲେ ମଧ୍ୟ ସେମାନେ ମୃତ ବ୍ୟକ୍ତି ବି କରେ ଭାଗବତ ସ୍କନ୍ଦରେ ଦେବତୀ ମାତା କରିଥାନ୍ତି। ତେଣୁ ଲୋକମାନେ କର୍ମର କ'ଣ ଜୀବନର ଲକ୍ଷ୍ୟ ସେସବୁ କିଛି ଜାଣିପାରୁନାହାନ୍ତି। ତେଣୁ ପ୍ରକୃତ ଅନ୍ତିମ ଲକ୍ଷ୍ୟ ହେଉଛି ମାନବ ଜୀବନର ଅନ୍ତିମ ଲକ୍ଷ୍ୟ ହେବା କଥା ଯେ କେମିତି ଆମେ ଭଗବାନଙ୍କ ଶରଣରେ ଭଗବାନ ଯାହା ଚାହୁଁଛନ୍ତି ସେ ଅନୁସାରେ ଆମେ ଜୀବନ ଧାରଣ କରିବା ଜୀବନଯାପନ କରିବା ତାହେଲେ ଆମେ ମାନବ ଜୀବନ ସାର୍ଥକ କରିବା ସଙ୍ଗେ ସଙ୍ଗେ ଆମେ ଭଗବତ ଧାମ ପ୍ରାପ୍ତ ହୋଇପାରିବା ଭଗବାନଙ୍କୁ ଭଗବାନ ପ୍ରାପ୍ତ ହୋଇପାରିବା। ଆମେ ଯାହା ଜନ୍ମ ଜନ୍ମ ଦେଇ ଯେଉଁ ଆନନ୍ଦ ଖୋଜି କରୁଛେ ସେ ଆନନ୍ଦ ପ୍ରକୃତରେ ଆମେ ଭଗବାନଙ୍କ ଶରଣରେ ଗଲେ ହିଁ ପ୍ରାପ୍ତ ହୋଇପାରିବା ନହେଲେ ଅନ୍ୟ କୌଣସି ଉପାୟରେ ପ୍ରାପ୍ତ ହୋଇପାରିବା। ଦେଖିବା କୌରବମାନେ ସେମାନେ ବିଶେଷ ଭାବରେ ଦୁର୍ଯ୍ୟୋଧନ ସେମାନେ ଭାବୁଛନ୍ତି ଯେ ଆମେ କୌଣସି ମତେ ଆମେ ଯଦି ପାଣ୍ଡବମାନଙ୍କ ବିରୁଦ୍ଧରେ ଯଦି ଜୟଲାଭ କରିଯିବା ତାହେଲେ ଆମେ ଜୀବନରେ ଆନନ୍ଦ ପ୍ରାପ୍ତ ହୋଇପାରିବା। ଭଗବାନ ତାଙ୍କୁ ଏଇ ଯୁଦ୍ଧ କରିବା ପାଇଁ ଭଗବାନ ତାଙ୍କୁ ମନା କରିଛନ୍ତି ଯାଇକି ସନ୍ଧି ପ୍ରସ୍ତାବ ଦେଇକି ଯାଇଛନ୍ତି କୌରବମାନଙ୍କ ମାନେ ହିତ କରିବା ପାଇଁ ଭଗବାନ ନିଜେ ତାଙ୍କର ପାଣ୍ଡବମାନଙ୍କ ତରଫରୁ ସନ୍ଧି ପ୍ରସ୍ତାବ ନେଇକି ଯାଇଛନ୍ତି। ସେ କହିଛନ୍ତି ଯାହା ହେଲା ହେଲା ତୁମେ ଦୁଇ ଭାଇ ତୁମେ ଅନ୍ତତ ପକ୍ଷେ ତାଙ୍କୁ ପାଞ୍ଚଟି ଗାଁ ଦିଅ ପାଞ୍ଚଟି ଗାଁ ଦେଲେ ସେମାନେ ଆନନ୍ଦ ରହିବେ ତାଙ୍କର କୌଣସି ଏତେ ବିରାଟ ରାଜ୍ୟ ଦରକାର ନାହିଁ। କିନ୍ତୁ ତଥାପି ଦୁର୍ଯ୍ୟୋଧନ କହୁଛନ୍ତି ନା ନା ମୁଁ ଛୁଞ୍ଚିର ଅଗ୍ରଭାଗରେ ଯେତିକି ଭୂମି ହେବ ସେତିକି ଭୂମି ମଧ୍ୟ ମୁଁ ଦେବାକୁ ରାଜ୍ୟ ନୁହେଁ ସୁଚାରୁରେ ମେଦିନୀ ମୁଁ ଦେବିନି ବୋଲି ସେ କହୁଛନ୍ତି। ଭଗବାନ ସେଠି ମଧ୍ୟ ବିରାଟ ପ୍ରଦାନ ପ୍ରଦର୍ଶନ କରିଛନ୍ତି ଦୁର୍ଯ୍ୟୋଧନକୁ କିନ୍ତୁ ସେସବୁ ଗ୍ରହଣ କରୁନାହାନ୍ତି। ଭଗବାନ ମଧ୍ୟ ତାଙ୍କୁ ସମସ୍ତ ଜ୍ଞାନ ପ୍ରଦାନ କରୁଛନ୍ତି ଦୁର୍ଯ୍ୟୋଧନକୁ ସେ ମଧ୍ୟ ଚାହୁଁଛନ୍ତି ଯୁଦ୍ଧ ନ କରିବା ପାଇଁ ମଧ୍ୟ ତାଙ୍କ ବ୍ୟବସ୍ଥା କରିଛନ୍ତି କିନ୍ତୁ ଦୁର୍ଯ୍ୟୋଧନ ଗ୍ରହଣ କରିନାହାନ୍ତି। ତେଣୁ ଭଗବାନ କହୁଛନ୍ତି ଯେ ଯତ୍ ଅହଙ୍କାର ଆଶ୍ରିତ ନଦସ୍ୱ ମାନ୍ୟ ସେ ମିଥ୍ୟ ସେ ବ୍ୟବସାୟ ସେ ପ୍ରକୃତି ସେ ମୁଁ ତୁମକୁ ସମସ୍ତ ଜ୍ଞାନ ପ୍ରଦାନ କରୁଛି ଯଦି ତୁମେ ଏହିସବୁ ଗ୍ରହଣ ନ କରିବ ତାହେଲେ ତୁମର ବିନାଶ ହେବ। ଅଜ୍ଞସ୍ଥା ସଧାନ ସଂଶୟାତ୍ମ ନଶ୍ରି ନାୟକ ଲୋକସ୍ତି ନ କର ନ ସୁଖ ସଂଶୟାତ୍ମ ଯେଉଁମାନେ ଭଗବାନ କଥାରେ ବିଶ୍ୱାସ କରିବେ ନାହିଁ ଭଗବାନ ଯାହା କହିବେ ତାକୁ ଗ୍ରହଣ କରିବେ ନାହିଁ ତାହେଲେ ସେମାନେ କେମିତି ଉନ୍ନତି ହୋଇପାରିବେ ସେମାନେ କେମିତି ଜୀବନରେ ମାନେ ସିଦ୍ଧିଲାଭ କରିପାରିବେ। ଭଗବାନ ସିଦ୍ଧିଲାଭ ପଥର ବ୍ୟବସ୍ଥା କରିଛନ୍ତି ଯେ ମତ ବିଦମ ନିତ୍ୟ ମନୁତିଷ୍ଠନ୍ତି ମାନବ ଶ୍ରଦ୍ଧାବନ୍ତ ଅନୁଷ୍ଠାନ୍ତ ମୁଚ୍ଛନ୍ତି ତେବି କର୍ମବି ଭଗବତ ତୃତୀୟ ଅଧ୍ୟାୟ ଭଗବାନ କହିବେ ଏଇ ସମସ୍ତ ଆମର ଜୀବନର କଲ୍ୟାଣ ପାଇଁ ଭଗବାନ ସବୁ ଏଇସବୁ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ଯେ ବି ମତ ବିଦମ ନିତ୍ୟ ମନୁତିଷ୍ଠନ୍ତି ମାନବ ଯେଉଁମାନେ ଭଗବାନଙ୍କ ମତ ଅନୁସାରେ ଜ୍ଞାନ କାର୍ଯ୍ୟ କରିବେ ଶ୍ରଦ୍ଧାବନ୍ତ ଅନୁଷ୍ଠିତ ମୃତ୍ୟନ୍ତେ ତେବେ କରନ୍ତି ଯେଉଁମାନେ ଭଗବାନ କଥାରେ ଶ୍ରଦ୍ଧା ପ୍ରକାଶ କରିବେ ଏବଂ ଭଗବାନଙ୍କୁ କୌଣସି ଅସୁବିଧା କରିବେ ନାହିଁ ବା ଦ୍ୱେଷ କରିବେ ନାହିଁ ତାହେଲେ ସେମାନେ କର୍ମଫଳରେ ମୁକ୍ତ ହୋଇପାରିବେ ମୃତ୍ୟନ୍ତେ ତେବେ କରନ୍ତି। କିନ୍ତୁ ଯେହେତୁ ଏବେ ଅଭ୍ୟସ୍ତ ନାଣୁ ତିଷ୍ଠନ୍ତି ନାହିଁ ମତ ସର୍ବଜ୍ଞାନ ବିମୁଢ଼ା ସ୍ଥାନ ବିଧି ନଷ୍ଟ ଆଣନ୍ତି ସେମାନେ ନଷ୍ଟ ହେବେ ଭଗବାନ କହୁଛନ୍ତି ଏଇଟା କର ଆମେ କହିଲେ ନା କରିବୁ ତାହେଲେ ସେମାନେ ନଷ୍ଟ ହେବେ ବିନାଶ ପଥରେ ସେମାନେ ପତିକା ହେଇଛନ୍ତି। ତେଣୁ ଏଇଭଳିଆ ଭଗବାନ ଭଗବତୀ ତାହେଲେ ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ମଧ୍ୟ କଥା କହୁଛନ୍ତି ତୁମେ ଯଦି ମୋ କଥା ଶ୍ରବଣ କରିବ ତାହେଲେ ତୁମେ ଜୀବନରେ ଆନନ୍ଦ ପ୍ରାପ୍ତ ହେବ ସିଦ୍ଧି ପ୍ରାପ୍ତ ହେବ ସବୁ କିଛି ପ୍ରାପ୍ତ ହୋଇପାରିବ କିନ୍ତୁ ଯଦି ମୋ କଥା ଶ୍ରବଣ କରିବ ନାହିଁ ତାହେଲେ ତୁମ ଜୀବନରେ କିଛି ତୁମ ଜୀବନ ନଷ୍ଟ ହୋଇଗଲା ଚୁଣ ଭାଗବତ ମାନେ ଶ୍ରୀମଦ ଭଗବତ ଗୀତାରେ ଏଇସବୁ ବିଷୟରେ ବ୍ୟସ୍ତ ସବୁ କରିଛନ୍ତି। ତେଣୁ ଆମର ଜୀବନର ଲକ୍ଷ୍ୟ ହେଉଛି ଭଗବତ ଗୀତା ଅଧ୍ୟୟନ କରିବାର ଉଦ୍ଦେଶ୍ୟ ହେଉଛି ଆମେ ଭଗବାନଙ୍କ ଶରଣରେ ଯିବା ବା ଭଗବାନଙ୍କର ଯେଉଁମାନେ ଶରଣରେ ଆସୁଛନ୍ତି ତାଙ୍କର ଶରଣରେ ଯିବା ହିଁ ଆମ ଜୀବନର ଉଦ୍ଦେଶ୍ୟ ହେବା ଉଚିତ କାରଣ ଭଗବାନ ଆମର ପ୍ରକୃତ ମଙ୍ଗଳ ପାଇଁ ଏସବୁ ଜ୍ଞାନ ପ୍ରଦାନ କରିଛନ୍ତି ଏସବୁ ବିଧି ବେଦ ଇତ୍ୟାଦି ଶାସ୍ତ୍ରର ବ୍ୟବସ୍ଥା ସବୁ କରିଛନ୍ତି ଏବଂ ସାଧୁ ଗୁରୁ ଏମାନଙ୍କୁ ମଧ୍ୟ ପ୍ରେରଣା କରୁଛନ୍ତି ବହୁତ ଜଗତକୁ ପ୍ରେରଣା କରୁଛନ୍ତି ଆମକୁ ଉଦ୍ଧାର କରିବା ପାଇଁ ତେଣୁ ଆମେ ଯଦି ତାଙ୍କର ସେସବୁ ଉଦ୍ଧାର ବ୍ୟବସ୍ଥା କରିଛନ୍ତି ଆମେ କିନ୍ତୁ ସେ ଯେଉଁ ଗ୍ରହଣ କରିବା ଯେମିତି ଆମର ଉଦାହରଣ ଦିଆଯାଇଛି ଶାସ୍ତ୍ରରେ ଯେମିତି ହାତୀ ହାତୀ ଗୋଟେ ବହୁତ ବଳବାନ ଜୀବ କିନ୍ତୁ ସେ ଯଦି ନଦୀର ପ୍ରଖର ସୂତ୍ରରେ ଯଦି ପଡ଼ିଗଲା ସେ ମଧ୍ୟ ଭାସିଯାଉଛି କିନ୍ତୁ ଅନ୍ୟ ପକ୍ଷରେ ଗୋଟେ ପିମ୍ପୁଡ଼ିଟେ ହେଲେ ମଧ୍ୟ
ଯେଉଁ ଆମର ଯଦି ବ୍ରିଜ୍ ଅଛି ବା ପୋଲ ବା କ'ଣ କହୁଛନ୍ତି ଚାର ଯାକ ଅଛି, ବ୍ରିଜ୍ ଉପରେ ଯଦି ସେମାନେ ଗୋଟିଏ ମଧ୍ୟ ସହଜରେ ନଦୀକୁ ପାରି ପଡ଼ିଯାଉଛି। ତେଣୁ ଭଗବାନ ସବୁ ଆମର ଭୂତ ଜଗତରୁ ଉଦ୍ଧାର ହେବା ପାଇଁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି। ଆମେ ଯଦି ଭଗବାନଙ୍କ ସାଙ୍ଗରେ ଯିବା ତାହେଲେ ସେ ଭୂତ ଜଗତରୁ ଉଦ୍ଧାର ପାଇବା ପାଇଁ ଆମର ବ୍ୟବସ୍ଥା ଆମେ ପାଇପାରିବା। କିନ୍ତୁ ଭଗବାନଙ୍କ ସାଙ୍ଗରେ ଆମେ ଯିବା ନାହିଁ ତାହେଲେ ଆମେ ଜୀବନରେ କେମିତି ଜୀବନ ସିଦ୍ଧି ଲାଭ କରିପାରିବା, ଆମ ଜୀବନ ନଷ୍ଟ ହେଇଗଲ ଯାହାକୁ। ତେଣୁ ଭଗବାନ ଯେତେ ଏହା କହିଲେ ମଧ୍ୟ ଦୁର୍ଯ୍ୟୋଧନ ତାକୁ କ'ଣ କରିନାହାନ୍ତି, ଭଗବାନ ତାଙ୍କୁ ତାଙ୍କୁ ମାନେ ପ୍ରଥମେ ଯୁଦ୍ଧ ନ କରିବା ପାଇଁ ସେ ବ୍ୟବସ୍ଥା କରିଛନ୍ତି, ସନ୍ଧି ପ୍ରସ୍ତାବ ନେଇକି ଯାଇଛନ୍ତି ଦୁର୍ଯ୍ୟୋଧନ ପାଖକୁ, କିନ୍ତୁ ସେ ତାଙ୍କୁ କଥାକୁ ମାନିନାହାନ୍ତି, କ'ଣ କରିନାହାନ୍ତି, ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ତାଙ୍କ କଥାକୁ। ତେଣୁ ଅନ୍ତିମରେ ତାଙ୍କୁ ତାଙ୍କର ବିନାଶ ହେଲା, ସମସ୍ତେ ନଷ୍ଟ ହେଇଗଲେ। କିନ୍ତୁ ଅନ୍ୟ ପକ୍ଷରେ ଆମେ ଦେଖିବା ପାଣ୍ଡବମାନେ ସେମାନେ ସମସ୍ତେ ଭଗବାନଙ୍କର ଶରଣରେ ଯାଇଛନ୍ତି, ଭଗବାନ କଥା ଅନୁସାରେ କାର୍ଯ୍ୟ କରୁଛନ୍ତି, ସାଧୁ ଶାସ୍ତ୍ର ଗୁରୁ ଏମାନଙ୍କ କଥା ମାନୁଛନ୍ତି କାର୍ଯ୍ୟ କରୁଛନ୍ତି, ତେଣୁ ଜୀବନରେ ସେମାନେ ସିଦ୍ଧି ଲାଭ କରେ। ତେଣୁ ଭଗବାନଙ୍କର ଯେଉଁ ଆସୁଛନ୍ତି ଭଗବାନ ବିଭିନ୍ନ ଲୀଳା କରିକି ସବୁ ଦେଖେଇ ଦେଇଯାଉଛନ୍ତି ଆମର କ'ଣ କର୍ତ୍ତବ୍ୟ କ'ଣ କର୍ତ୍ତବ୍ୟ ନୁହଁ, ଏସବୁ ଜିନିଷ ସବୁ ଖାଲି ଯେ ଶାସ୍ତ୍ରରେ କହିଛନ୍ତି ତା ନୁହଁ, ସେ ନିଜେ ମଧ୍ୟ ଆଚରଣ କରି ଦେଖେଇ ଦେଇଯାଇଛନ୍ତି। ଭଗବତୀତାର ଚତୁର୍ଥ ଅଧ୍ୟାୟରେ ଭଗବାନ କହିବେ, କିଂ କର୍ମ କିଂ ଅକର୍ମ ଇତି କବୟ କି ଅତ୍ର ମହିତା ତତ୍ତେ କର୍ମ ପ୍ରବକ୍ଷାମ ଯଜ୍ଞାନ୍ତ ମୁଖ୍ୟ ସ୍ୱଭାବ କର୍ମଣି ଅପି ବୋଧବ୍ୟମ ବୋଧବ୍ୟମ ଚ ବିକର୍ମଣ ଅକର୍ମଣସ୍ଥ ବୋଧବ୍ୟମ ଗହନା କର୍ମଣ ଗତି। କର୍ମ ଅକର୍ମ ବିକର୍ମ ତିନି ପ୍ରକାର ଜିନିଷ ରହିଛି, ତେଣୁ କେଉଁଟା କର୍ମ କେଉଁଟା ଅକର୍ମ କେଉଁଟା ବିକର୍ମ ସେସବୁ କହୁଛନ୍ତି, ଭଗବତୀତାରେ ଜ୍ଞାନ ପ୍ରଦାନ କରୁଛନ୍ତି ଏବଂ ନିଜେ ମଧ୍ୟ ଆଚରଣ କରି ଦେଖେଇ ଯାଉଛନ୍ତି। କିନ୍ତୁ ଯଦି ଆମେ ତାଙ୍କ କଥା ଶୁଣିବାନି, ତାଙ୍କ କାର୍ଯ୍ୟ ଅନୁସାରେ ତାଙ୍କର ଯେଉଁମାନେ କାର୍ଯ୍ୟ କରିଛନ୍ତି ସେଭଳି ଭାବରେ ଆମେ ଆଚରଣ କରିବା ନାହିଁ, ତାହେଲେ ଆମେ ଆଉ କ'ଣ ଜୀବନରେ କେମିତି ଉଦ୍ଧାର ଲାଭ କରିପାରିବୁ। ଆମର ଉଦ୍ଧାର ବ୍ୟବସ୍ଥା କରିଛନ୍ତି ଭଗବାନ, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ଜୀବନରେ ପ୍ରକୃତ ସୁଖ ପ୍ରକୃତ ଶାନ୍ତି ପ୍ରକୃତ ସିଦ୍ଧି ପ୍ରକୃତ ମାନେ ସଫଳତା ସେମାନେ ପ୍ରାପ୍ତ ହୋଇପାରିବେ। ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ ସେମାନେ ଏଇ ଭୂତ ଜଗତ ହିଁ ତେଣୁ ତାଙ୍କ ପ୍ରକାର ସେମାନେ ତଥାଗତ ଯେଉଁ ଆନନ୍ଦ ପାଇଁ ପାଇବା ପାଇଁ ଚେଷ୍ଟା କରୁଛନ୍ତି ତାଙ୍କର ସବୁକିଛି ବୃଦ୍ଧା ହେଲା। ମୋଘାଶା ମୋହ କର୍ମାଣ ମୋହ ଜ୍ଞାନ ବିଚିତସ ରାକ୍ଷସୀ ମାସରୀ ଦୈବ ପ୍ରକୃତି ମୋହିନୀ ସୁଧା, ତାଙ୍କର ସବୁ ଆଶା ବିଫଳ ହେବ, ମୋହ କର୍ମ ତାଙ୍କର ସବୁ କର୍ମ ମଧ୍ୟ ବିଫଳ ହେବ, ମୋହ ଜ୍ଞାନ ତାଙ୍କର ଜ୍ଞାନ ମଧ୍ୟ ବିଫଳ, ଏବଂ ସେମାନେ ଏ ଭୂତ ଜଗତ ତ୍ରିଗୁଣ ସତ୍ୱ ରଜତମ ତ୍ରିଗୁଣ ଦ୍ୱାରା ହିଁ ସେମାନେ କାର୍ଯ୍ୟ କରିଛନ୍ତି, ପ୍ରକୃତି ମୋହିନୀ ସୀତା। ତେଣୁ ଆମ ପାଖରେ ଦୁଇଟି ଉପକରଣ ମହାରାଜ କହନ୍ତି ଯେ ହ୍ୟୁମାନ ବଡି ଇଜ୍ ଏ ଜଙ୍କସନ୍, ଆମର ଯେଉଁ ମନୁଷ୍ୟ ଶରୀର ପ୍ରାପ୍ତ ହୋଇଛି ମାନେ ଏ ଗୋଟେ ଜଙ୍କସନ୍ ଭଳିଆ, ଆମେ ଦେଖିବା ଟ୍ରେନ୍ ସବୁ ବିଭିନ୍ନ ଜଙ୍କସନ୍ ସବୁ ଅଛି, ଖୋର୍ଦ୍ଧା ଜଙ୍କସନ୍ ଗୋଟେ ଅଛି, ମାନେ ଜଙ୍କସନ୍ କ'ଣ ଜଙ୍କସନ୍ ଯେଉଁଟା ଅଛି ସେଠୁ ବିଭିନ୍ନ ମାର୍ଗକୁ ଆମେ ଯାଇପାରିବ। ତେଣୁ ମାନବ ଜନ୍ମ ଆମର ଗୋଟେ ସେଇଭଳି ଜଙ୍କସନ୍, ଆମେ ଚାହିଁଲେ ସ୍ୱର୍ଗକୁ ଯାଇପାରିବା, ଆମେ ଚାହିଁଲେ ନଳକୁ ଯାଇପାରିବା, ଆମେ ଚାହିଁଲେ ଭଗବଧାମ ଯାଇପାରିବା, ଆମେ ଚାହିଁଲେ ପିତୃଲୋକକୁ ଯାଇପାରିବା, ଆମେ ଚାହିଁଲେ ଭୂତଲୋକକୁ ଯାଇପାରିବା, ଯେଉଁଠି ଚାହିଁଲେ ଆମେ ସେଠି ଯାଇପାରିବା। ଏଇଟା ଆମ ଉପରେ ନିର୍ଭର କରୁଛି, ଭଗବତାର ସପ୍ତମ ଅଧ୍ୟାୟ ଭଗବାନ କହୁଛନ୍ତି, ଯାହାନ୍ତି ଦେବବ୍ରତା ଦେବାନ ପିତୃ ଯାଆନ୍ତି ପିତୃବ୍ରତା ଭୂତାନି ଯାଆନ୍ତି ଭୂତେଜା ଯାଆନ୍ତି ମଧ୍ୟାଜିନ ଅଭିମାନ। ଯେଉଁମାନେ ଦେବତାମାନଙ୍କୁ ପୂଜା କରିବେ ସେମାନେ ଦେବଲୋକ ପୂଜିବେ, ମନୁଷ୍ୟ ଜନ୍ମରେ ଆମେ ଯଦି ଦେବତାମାନଙ୍କୁ ପୂଜା କରିବା ତାହେଲେ ଆମେ ଦେବଲୋକ ପ୍ରାପ୍ତ ହେବ, ମନୁଷ୍ୟ ତା କଲା ପରେ ଆମେ ସେ ଦେବଲୋକ ଯିବା, ଯାହା ଦେବତା ଯାଆନ୍ତି ପିତୃ ଯାଆନ୍ତି ପିତୃ, ଯେଉଁମାନେ ପିତା ମାତା ଏମାନେ ସବୁ ପୂଜା କରୁଛନ୍ତି ସେମାନେ ପିତାଙ୍କର ଲୋକ ଅଛି, ଅର୍ଜମା ସେଠିକାର ଦାୟିତ୍ୱରେ ଅଛନ୍ତି, ପିତୃଣ ଅର୍ଜମା ଚାଷ ମିଳିପାରୁଛି, ତେଣୁ ସେମାନେ ପିତୃଲୋକ ଯିବେ। ଯେଉଁମାନେ ଭୂତ ପ୍ରତ୍ୟେକ ପୂଜା କରିବେ, ଯେଉଁମାନେ ରଜଗୁଣ ତମଗୁଣ ଏମାନେ ସବୁ ଭୂତ ପ୍ରତ୍ୟେକ ପୂଜା କରନ୍ତି, ତେଣୁ ସେମାନେ ସେମାନଙ୍କ ଲୋକଙ୍କୁ ଯିବେ, ଭୂତ ପ୍ରତ୍ୟେକ ଲୋକଙ୍କୁ ଯିବେ। କିନ୍ତୁ ଯେଉଁମାନେ ଭଗବାନଙ୍କର ଆରାଧନା କରିବେ ଭଗବାନ ପୂଜା କରିବେ ସେମାନେ ଭଗବଧ୍ୟାମକୁ ଯିବେ। ଏ ମାନବ ଜନ୍ମରେ ଆମର ଏଇଟା ଗୋଟେ ଆମକୁ ବିଭିନ୍ନ ପ୍ରକାର ସବୁ ରହିଛି, ଆମର ଦିଆହେଇଛି ଯିଏ ଯେଉଁଟା ଚାହିଁବ। ଯେଉଁମାନେ ପ୍ରକୃତ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା ଚାହୁଁଛନ୍ତି ତେଣୁ ସେମାନେ ଭଗବାନଙ୍କ ସାମ୍ନାରେ ଯାଇ ଭଗବଧ୍ୟାମକୁ ଯିବାକୁ ଚେଷ୍ଟା କରିବା ଉଚିତ। କିନ୍ତୁ ଯଦି ଆମେ ସେଇଟା ନ କରିପାରିଲେ ତାହେଲେ ଆମ ମାନବ ଜୀବନଟା ମାନେ ବିଫଳ ହେଇଗଲା, ମୋଘାଶ ମୋହକର୍ମ ମୋଘ ଜ୍ଞାନ ସବୁକିଛି ବିଫଳ ବ୍ୟର୍ଥ ହେଇଗଲା। ମୃତ୍ୟୁ ସର୍ବ ହରସ୍ୟ ମୃତ୍ୟୁ ଉପରେ ମୁଁ ତାଙ୍କର ସବୁକିଛି ହରଣ କରିନେଉଛି, ଯେଉଁମାନେ ଭଗବାନଙ୍କ ଶରଣ ଯାଉନାହାନ୍ତି ତାଙ୍କ ସବୁକିଛି ଭଗବାନ ମୃତ୍ୟୁ ସବୁକିଛି ହରଣ କରିଦେଉଛନ୍ତି। ତେଣୁ ଇଏ ଆମ ଉପରେ ନିର୍ଭର କରୁଛି, ଆମେ ଭଗବାନଙ୍କ ଶରଣରେ ଯିବା ନା ଭଗବାନଙ୍କର ବିପକ୍ଷରେ ଯିବା, ଆମ ଉପରେ ନିର୍ଭର କରୁଛି। ଭଗବାନ ସମସ୍ତେ କିଛି ଜ୍ଞାନ ପ୍ରଦାନ କରୁଛନ୍ତି। ଅନ୍ତିମରେ ଅର୍ଜୁନ କହିଲେ ଇତି ତେ ଜ୍ଞାନ ଆଖ୍ୟାତ ଗୁହ୍ୟା ଗୁହ୍ୟତର ମୟା ବିମୃଷିତ ଶିଶୀଣ ଯଥିଚ୍ଛସି ତଥାକୁ। ମୁଁ ତ ସମସ୍ତ ଜ୍ଞାନ ପ୍ରଦାନ କଲି, ଗୁହ୍ୟ ଗୁହ୍ୟତର ଗୁହ୍ୟତମ ତିନି ପ୍ରକାର ଜ୍ଞାନ ଭଗବତ ଗୀତାରେ ଭଗବାନ ପ୍ରଦାନ କରିଛନ୍ତି। ତେଣୁ ଏଇଟାକୁ ଆମେ ଚିନ୍ତା କରି ଏସବୁ ବିଷୟରେ ଆଲୋଚନା କରି ଆମେ ଭଗବାନ କହୁଛନ୍ତି ଯଥେଷ୍ଟ ତଥା କର, ତମେ ଯେଉଁଟା ଚାହୁଁଛ ସେଇଟା କର। ଭଗବାନ ଆମକୁ ଫୋର୍ସ ବାଧ୍ୟ କରି କହୁନାହାନ୍ତି ଯେ ତୁମ ଶରଣରେ ଯାଅ ବୋଲି। ଭଗବାନ ଚାହୁଁଛନ୍ତି ଆମେ ଭଗବାନଙ୍କ ଶରଣରେ ଯିବା, କିନ୍ତୁ ଯଦି ଆମେ ଭଗବାନଙ୍କ ଶରଣରେ ନ ଯିବା ତାହେଲେ ଆମର କ'ଣ ଫଳ ହେବ ସେ କଥା ମୋତେ ଭଗବତ ଗୀତାରେ କୁହାଯାଉଛି। ଜ୍ଞାନ ସେ ପ୍ରଦାନ କରେ ଆମେ ବହୁତ ଯାଉଛନ୍ତି ଭୁଲି ଭୁଲି ଚାଲୁଛୁ। ତେଣୁ ଆମର ଯେଉଁ ସ୍ୱାଧୀନତା ଅଛି ସେ ସ୍ୱାଧୀନତାରେ ଭଗବାନ ହସ୍ତକ୍ଷେପ କରୁନାହାନ୍ତି। ତେଣୁ ଆମର କର୍ତ୍ତବ୍ୟ ହେଉଛି ଯେ ଆମେ ଭଗବାନ ଯାହା ଚାହୁଁଛନ୍ତି କରି ସିଏ ବଚନଙ୍କ ବୋଲି ଅର୍ଜୁନ କହିଲେ। ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ପ୍ରସାଦ ଆତ୍ମାଚିତ ଚିତ୍ତସ୍ମୀ ଗତ ସନ୍ଦେହ କରି ସିଏ ବଚନଙ୍କ। ମୋର ବର୍ତ୍ତମାନ ମୋହ ନଷ୍ଟ ହେଇଯାଇଛି, ମୁଁ ବର୍ତ୍ତମାନ ସ୍ମୃତି ଫେରିପାରିଛି। ତେଣୁ ମୋର ବର୍ତ୍ତମାନ ସଂଶୟ ଆଉ କୌଣସି ନାହିଁ, କୌଣସି ଆଉ ଡାଉଟ୍ ନାହିଁ, ସଂଶୟ ବା କୌଣସି ସଂଶୟ ମୋର ଆଉ କିଛି ନାହିଁ ବା ସନ୍ଦେହ କିଛି ନାହିଁ। ତେଣୁ ଆପଣ ଯାହା କହିବେ ମୁଁ ସେଇଟା କହିବି। ତେଣୁ ଏଇ ସ୍ଥିତିକି ଯଦି ଆମେ ଆସିବା, ଭଗବାନ ଯାହା ଚାହୁଁଛନ୍ତି ଆମେ ସିଏ କରିବା, ତାହେଲେ ଆମେ ଜୀବନରେ ସଫଳତା ପାଇପାରିବା। କିନ୍ତୁ ଭଗବାନ ଯେଉଁ ଚାହୁଁଛନ୍ତି ଆମେ ଯଦି ସେଇଟା ନ କରିବା ତାହେଲେ ଆମେ ଜୀବନରେ କେବଳ ସିଦ୍ଧି ପ୍ରାପ୍ତ ହୋଇପାରିବାନି। କୌରବମାନଙ୍କର ଉଦାହରଣ ସେଥିପାଇଁ ଦିଆଯାଇଛି। କୌରବମାନେ ଭଗବାନ ଯେଉଁଟା କହିଲେ ସେ କଥାକୁ ଗ୍ରହଣ କଲେ ନାହିଁ, ତେଣୁ ସେମାନେ ଜୀବନରେ ସିଦ୍ଧି ପାଇପାରିଲେ ନାହିଁ, ସଫଳତା ପ୍ରାପ୍ତ ହୋଇପାରିଲେନି, ସେମାନେ ବିଫଳତା ପ୍ରାପ୍ତ ହେଲେ। ତସ୍ମାତ୍ ତିଷ୍ଠ କମିତି କହିଲେ ମୟ ବେଦା ନିହତା ସର୍ବମେବ, ଭଗବାନ ସମସ୍ତଙ୍କୁ ହତ୍ୟା କରିଦେବେ ସେଥିପାଇଁ, ଯେହେତୁ ସେମାନେ ଭଗବାନଙ୍କ ଶରଣରେ ଗଲେ ନାହିଁ। କିନ୍ତୁ ଅର୍ଜୁନ ଯେହେତୁ ଭଗବାନଙ୍କ ଶରଣରେ ଗଲେ, ଯଦିଓ ଭଗବାନ ସବୁ କିଛି କରୁଛନ୍ତି କିନ୍ତୁ ତାର ଶ୍ରେୟଟା ଅର୍ଜୁନଙ୍କୁ ପ୍ରଦାନ କରାଗଲା। ମୟ ବେଦା ନିହତା ସର୍ବମେବ ନିମିତ୍ତ ମାତ୍ର ଭବ ସଭ୍ୟତା ଆସେ, ତସ୍ମାତ୍ ଉତ୍ତିଷ୍ଠ ଯଶୋ ଲଭଶ୍ୟ, ଯଶ ପାଇଲେ ଅର୍ଜୁନ ପାଇଲେ। ଯଦିଓ ଭଗବାନ ସବୁ କିଛି କରିଛନ୍ତି କିନ୍ତୁ ଯଶକୁ ଯଶ ପ୍ରଦାନ କଲା ଅର୍ଜୁନକୁ ଦିଆଗଲା। ତସ୍ମାତ୍ ଉତ୍ତିଷ୍ଠ ଯଶୋ ଲଭଶ୍ୟ ଜିତ୍ତା ଶତ୍ରୁ ଭୂମିକ ରାଜ୍ୟ ସମ୍ବନ୍ଧ, ଶତ୍ରୁମାନଙ୍କୁ ତମେ ଜିତ ଏବଂ ଏଇ ରାଜ୍ୟକୁ ଏଇ ସମୃଦ୍ଧ ରାଜ୍ୟ ତମେ ପ୍ରାପ୍ତ ହେଲା, ଏଇଟା ତମେ ଭୋଗ କର। ଯଦିଓ ଭଗବାନ ଏସବୁ କରିଛନ୍ତି କିନ୍ତୁ ଭଗବାନ କୌଣସି ସେଥିପାଇଁ ମାନେ ପ୍ରଶଂସା ଦେବା ପାଇଁ ସେ ଚାହୁଁନାହାନ୍ତି, ସେ ଚାହୁଁଛନ୍ତି ତାଙ୍କର ଯେଉଁମାନେ ତାଙ୍କର ଭକ୍ତମାନଙ୍କୁ ସେ ପ୍ରଶଂସା ଦେବା ପାଇଁ ଚାହୁଁଛନ୍ତି। କାରଣ ଭଗବାନ କାରଣ ଆପଣ ଜାଣିଥିବେ ଯେଉଁ ଭୀମଙ୍କର ଗୋଟେ ପୁତ୍ର ଥିଲେ, ସେ ହେଉଛନ୍ତି ବେଲାଟ ସ୍ୱାମୀ। ବେଲାଟ ସ୍ୱାମୀଙ୍କୁ ସିଏ ତାଙ୍କୁ ଭଗବାନ ନିଜେ ହତ୍ୟା କରିଦେଇଛନ୍ତି। କାରଣ ବେଲାଟ ସ୍ୱାମୀ ସେ ଚାହୁଁଥିଲେ, ଭଗବାନ ଚାହୁଁଛନ୍ତି 18 ଦିନ କାଳ ଯୁଦ୍ଧ ହେବ, କିନ୍ତୁ ସେ ଚାହୁଁ ଗୋଟେ ଦିନରେ ସବୁ ଇଏ କରିଦେବେ। ତେଣୁ ବେଲାଟ ସ୍ୱାମୀଙ୍କୁ ପ୍ରଥମେ ଭଗବାନ ହତ୍ୟା କରିଦେଇଛନ୍ତି। କିନ୍ତୁ ବେଲାଟ ସ୍ୱାମୀଙ୍କର ଗୋଟେ ତାଙ୍କୁ କହିଛନ୍ତି, କ'ଣ ତମେ ଚାହୁଁଛ? ବେଲାଟ ସ୍ୱାମୀ କହିଲେ ମୁଁ ଟିକେ ଯୁଦ୍ଧ ଦେଖିବା ପାଇଁ ଚାହୁଁଛି। ତେଣୁ ବେଲାଟ ସ୍ୱାମୀଙ୍କୁ ଗୋଟିଏ ଜାଗାରେ ରଖାଇବେ, ତାଙ୍କର ମସ୍ତିଷ୍କକୁ ରଖାଗଲା, ସେସବୁ ଯୁଦ୍ଧକୁ ଦେଖିବେ, 18 ଦିନ କାଳ ଯୁଦ୍ଧକୁ ଦେଖିବେ। ତେଣୁ ଯୁଦ୍ଧ ଦେଖିସାରିଲା ପରେ ଯେତେବେଳେ ସମସ୍ତ ସରିଲା ପରେ ତାପରେ ସମସ୍ତେ କହୁଛନ୍ତି, ଇଏ ହେଉଛନ୍ତି ଅର୍ଜୁନଙ୍କର ମାନେ କ୍ରେଡ଼ିଟ, ଅର୍ଜୁନ ସବୁ କଲେ, କିଏ ହେଉଛନ୍ତି ଭୀମ ସବୁ କଲେ, କିଏ ହେଉଛନ୍ତି ଯୁଧିଷ୍ଠିର ବହୁତ କାର୍ଯ୍ୟ କରିଛନ୍ତି। ଏସବୁ ହେଲା ପରେ ଯେତେବେଳେ ପ୍ରଶ୍ନ ପଚାରଗଲା ଯେ ବେଲାଟସନ ପଚାରିଲା ସେ କ'ଣ ସବୁ ଦର୍ଶନ କଲେ, ସେ ବେଲାଟସନ କହିଲେ ମୁଁ ଦେଖୁଛି ଗୋଟେ ଚକ୍ର ଆସି ସମସ୍ତଙ୍କୁ ମାରିକି ପଡ଼ିଯାଉଛି। ତେଣୁ ଏଇ କଥା ଭୀମ ଯେତେବେଳେ ଶୁଣିଲେ ସେ ତାଙ୍କ ଉପରେ ପୁତ୍ର ଉପରେ ବ୍ରତ ହେଇ ତାଙ୍କୁ ବହୁତ ଗୋଟେ ଯେତେବେଳେ ପ୍ରହାର କଲେ ସେତେବେଳେ ତାଙ୍କ ଜୀବନ ଚାଲିଗଲା। ପ୍ରକୃତରେ ଭଗବାନଙ୍କର ସବୁକିଛି କରାହଉଛି, କିନ୍ତୁ ସେ ନିଜେ ପ୍ରଶଂସାର ନ ନେଇକି ସେ ଆମମାନଙ୍କୁ ସେ ପ୍ରଶଂସା ଦେବା ପାଇଁ କହୁଛନ୍ତି। ଭଗବତର ଏକାଶ୍ରଦ୍ଧାରେ ସେ କଥାକୁ ସେ କହୁଛନ୍ତି, ତସ୍ମାତ୍ ଉତ୍ତିଷ୍ଠ ଯଶୋ ଲଭଶ୍ୟ ଜିତ୍ତା ଶତ୍ରୁ ଭୂମିକା ରାଜ୍ୟ ସମୁଦ୍ର, ତମେ ବର୍ତ୍ତମାନ ମାନେ ଏଇ ମୁହଁ ତ୍ୟାଗ କରିକି ଜାଗ୍ରତ ହୁଅ ଏବଂ ତମ ଶତ୍ରୁମାନଙ୍କୁ ଜିତ ଏବଂ ତମେ ଏ ଭୋଗ ସମୁଦ୍ର ରାଜ୍ୟକୁ ଭୋଗ କର। ଯଦିଓ ମୋ ଦ୍ୱାରା ସବୁକିଛି କରେ ମାଇ ବେକା ନିହତା ପୂର୍ବ ମିଳିବ, ପୂର୍ବରୁ ମୁଁ ସବୁକିଛି କରିଦେଇଛି, ଏକା ସତରେ ଭଗବାନ ମାନେ ଅର୍ଜୁନ ଭଗବାନ ଉପରେ ଯେ ବିଷ୍ଣୁଙ୍କୁ ଦେଖାଉଛନ୍ତି, ଅର୍ଜୁନ ସବୁ ସବୁ ଦେଖୁଛନ୍ତି କେମିତି ତାଙ୍କର ମୁଖରେ ଭଗବାନ ମୁଖରେ କୌରବ ମାନେ ସବୁ ଯାଇ ପ୍ରବେଶ କରୁଛନ୍ତି, ଭୀଷ୍ମ ଦ୍ରୋଣ ଅର୍ଜୁନ ସବୁ ଏ ଭୀଷ୍ମ ଦ୍ରୋଣ କର୍ଣ୍ଣ ଏମାନେ ସମସ୍ତେ କେମିତି ଭଗବାନ ମୁଖରେ ପ୍ରବେଶ କରୁଛନ୍ତି ସେସବୁ ଦେଖୁଛନ୍ତି ଭଗବାନ ମାନେ ଅର୍ଜୁନ ଦେଖୁଛନ୍ତି ବିଶ୍ୱ ରୂପରେ ଏକା ସଧ୍ୟାରେ ସେସବୁ ଦେଖୁଛନ୍ତି। ତେଣୁ ଭଗବାନ ତା ସବୁ କିଛି ହେଉଛି, କିନ୍ତୁ ଆମେ ଯଦି ଭଗବାନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବା ତାହେଲେ ଆମେ ପ୍ରଶଂସା ପ୍ରାପ୍ତ ହେବା ବା ଆମେ ଯଶ ପ୍ରାପ୍ତ ହେବା, କିନ୍ତୁ ଯଦି ଭଗବାନଙ୍କର ବିରୁଦ୍ଧରେ ଆମେ ଯିବା ତାହେଲେ ଆମେ ଜୀବନ କେବେ ଶାନ୍ତି ବା ସଫଳତା ବା ଏସବୁ ପ୍ରାପ୍ତ ହୋଇପାରିବା। ତେଣୁ ଆମେ ଏଠାରେ ଭଗବତୀତା ଜୟ ଶ୍ରୀ ଭଗବତୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାୟ ଗୌତମ ଜୟ ଶ୍ରୀ ଗୋପାଳ।